ॐ नमो भगवते वासुदेवाय। श्रीमद्भागवतम दशम स्कंद 51 अध्याय श्लोक 26। किं श्वेत तेजस्विनां तेजो भगवान् वा विभावसुः सूर्यः सोमो महेन्द्रो वा लोकपालो परोऽपि वा किं स्वेत् तेजस्विनं तेजो भगवान् वा विभावसुः सूर्यः सोमो महेन्द्रो वा लोकपालो परोऽपि वा। किं स्वेत् तेजस्विनं तेजो भगवान् वा विभावसु सूर्यः सोमो महेन्द्रो वा लोकपालो परोऽपि वा। श्वेतेजस्विनान्तेजो भगवान् वा विभावसु सूर्य सोमो महेन्द्रो वा लोकपालो परोऽपि वा। किं श्वेतेजस्विनां तेजो भगवान् वा विभावसुः सूर्य सोमो महेन्द्रो वा लोकपालो परोऽपि वा। किं श्वेतेजस्विनां तेजो भगवान् वा विभावसुः सूर्यश्रमो महेन्द्रो वा लोकपालो परोऽपि वा। किं श्वेतेजस्विनां तेजो भगवान् वा विभावसुः सूर्यसमो महेन्द्रो वा लोकपालो परोऽपि वा। शब्दान्वाद किं श्वेत् संभावतः तेजस्विनां समस्त तेजस्विगणक तेज मूल रूप भगवान शक्तिशाली भगवान बा किंबा विभावसुः अग्निदेव सूर्य सूर्यदेव सोमो चंद्रदेव महेंद्र स्वर्गर राजा बा किंबा लोक कौन सी जगतर पाल पालक अपरह अन्य अपिबा केही। शुक्रवाद संभवतः आपण समस्त तेजस्वीगणकर तेज स्वरूप अथवा आपण शक्तिशाली अग्निदेव किंबा सूर्यदेव चंद्रदेव स्वर्ग राजा अथवा अन्य कौन सी जगतर पालक देवता परशोकपाठ करिबा ना ए शुक्र व्रत शुक्र कौन सी भागत नाही परशोकपाठ करिबा हाँ ता परश्लोक भावार्थ अच्छे तेणु परश्लोक आम पाठ करवा मनी तांग देवदेवानां त्रयाणां पुरुषर्षभम यद्बाधसे गुहाध्वांतं प्रदीप प्रभयाजथा। अर्थात मु मन करे आपण तीन प्रधान देवतांक मध्यरे परमेश्वर कारण, परमेश्वर कारण प्रदीप जपरी तार आलोक द्वारा अंधकार दूर करे से भाव में आपण ये गुंफार अंधकार दूर कर श्लोक भावार्थ में श्री विश्वनाथ चक्रवर्ती ठाकुर उल्लेख करछन्ति जे तांकर प्रभाव द्वारा भगवान श्रीकृष्ण केवल मात्र गुंफार अंधकार दूर करते ना बर मुचुकुंद हृदय अंधकार दूर करते। संस्कृत हृदय को केतबेळे केतबेळे रूपक भाव में गुहा अर्थात गोटे गभीर और गुप्त स्थान रूपे उल्लेख करा जाय था। नमो विष्णुपादाय कृष्ण श्रेष्ठाय भूतले श्रीमदे भक्ति स्वरूप दामोदर स्वामी नीति नामिनी नम सद्भक्त मणि मणिप्रभुभवाय च प्रभुपाद सद्वाणी प्रचारण होता है। हरे कृष्ण आमको बहुत दिन पर भागवत कथा कहार सुजोग मिलला से मंदिर मैनेजमेंट को आम धन्यवाद अर्पण कर आपण विशेष भाव में श्रीमद भागवतम कथा को स्वागत जनावु। यही एकावन अध्याय आस पूर्व श्लोकटी आम श्रीपाद त्रैलोकनाथ प्रभु कही भगवान जो बड़े आसी पहुँची जाइंस से गुंफारे ये हूँ गुंफा बर्तमान मध्य रही गुंफा तेणु से गुंफारे जो भगवान पहुँची जाइंस कालजवन आ पूर्वर वर्णना करा मुचुकुंद दृष्टि दृष्टि द्वारा कालजवन मृत्युवरण कले कारण कालजवन ये वर पाई कई परास्त करी परिवे नहीं मृत्यु कथा तो अलग तेणु जी तक सहित युद्ध कर अधा शक्ति सी प्राप्त हो जाए तेणु तक सहित किसी सामान हो पारे ना समस्त को सी जय करे ये भाव में से खोजुला प्रकृत तार किए योद्धा अच्छी समयोद्धा तार समयोद्धा जदि हम तक युद्ध कले सी तो अधा बल पाइज तेणु आ किए समयोद्धा हम तथा नारद मुनि कहले जाओ भगवान विष्णुकर तुम सहित समयोद्धा हो पारे समकक्षी हो पारे कारण भगवान होंगे ये व्यक्ति भगवान एभली तत्व जो भगवान सहित कई सामान हो पारे ना शास्त्र वर्णना कर कौन तहत सम आर्ध कथा कौन कह भगवान भगवान सहित कई सामान असमर्ध भगवान तत्व असमर्ध तत्व भगवान भगवान सहित कई सामान हो पारे ना आर्ध कथा कौन कह असमर्ध से कहा जाए भगवान को असमर्ध भगवान को से सामान हो पारे ना तेणु तथापि नारद मुनि कहले तुम सहित समकक्ष योद्धा है से भगवान आउ किए तुम सहित योद्धा हो पारे ना तेणु से जो बड़े आक्रमण कले से ही समय अठर थर पर ये मध्य आसवे जो रही कंसर शशुर जरासंध सी मध्य आसवे तेणु भगवान भगवान सबकि जानती अतीत वर्तमान भविष्य सबकि जानती भगवान जब लीला न करते सबकि एक समय गोटे सेकेंड सबकि भगवान मानव मानवीय लीला करें बुझिपर समकक्ष बुझापी किसी परिमाण समर्थ हो पार पूर्ण भाव बुझिपर ना भगवान लीला को किसी परिमाण से समर्थ हवा तेणु भगवान ये जो लीला मानव मानवीय लीला तेणु भगवान चाहते कालजवन कौन युद्ध करते ना कौन जरासंध अठर थर युद्ध करता कौन होता सब भगवान एक समय गोटे सेकेंड सबकि सफा कर दे था भगवान के भली शक्ति रही कि तथापि भगवान ये लीला करती अष्टम स्कंद वर्णना करा जाइछि जो देवता माने जाउछन्ति असुर माने अष्टम स्कंद पढ़ा कह सरी अष्टम स्कंद पंचम अध्याय रे ए जो समुद्र मंथन लीला टी हबो ए षष्ठ मनु को समर कथा षष्ठ मनु जे कि चाक्षुष मनु को समय रे भगवान कर जन अवतार आसुले सब अदित तेणु गोटे थर जितेबाला इंद्र तांकर ऐरावत हस्ती बस जाऊँगी से सामना रे दुर्वासा आसी पहुँचिले दुर्वासा वैकुंठ लोक वैकुंठ लोक आसते भगवान गोटे प्रसादी माला प्राप्त होते तेणु इंद्र को देखी प्रति दया है तेणु सीता मालाटी को अर्पण कले କିନ୍ତୁ ଇନ୍ଦ୍ରଙ୍କର ଏତେ ଗର୍ବ ହେଇଯାଇଥିଲା ଯେ ସେ ଇଏ ଗୋଟେ ଫୁଲମାଳ କ'ଣ, ସେମାନେ ଫୁଲମାଳ ଜାଣିପାରିଲେ ନାହିଁ ଫୁଲମାଳର ମହତ୍ଵ। ଫୁଲମାଳ ଯେଉଁ ରହିଛି, ଏ ଯେଉଁ ଫୁଲମାଳର ପ୍ରଭୁ କାଲି କହୁଥିଲେ, ଆମର ସେଦିନ କହୁଥିଲେ ତ୍ରିଲୋକନାଥ ପ୍ରଭୁ, ଏକାଶକନ୍ଦ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଫୁଲମାଳର ମହତ୍ଵ। ଖାଲି ଫୁଲମାଳ ନାହିଁ, ଯେକୌଣସି ପ୍ରସାଦୀ ବସ୍ତୁ ହଉ, ଉଦ୍ଧବ କହୁଛନ୍ତି ଭଗବାନ ଭଗବାନ କୃଷ୍ଣଙ୍କୁ ଯେ ତୋୟ ଉପଭୁକ୍ତ ସ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଚିଷ୍ଟ ଭୋଜନ ଦାସା ତବ ମାୟାଂ ଜୟମ ହି। ଭଗବାନଙ୍କର ମାୟାକୁ ଜୟ କରିବା ସମ୍ଭବ ନୁହଁ। ଦୈବୀ ଇଚ୍ଛା ଗୁଣମୟୀ ମମ ମାୟା ଦୂରତୟା, ଭଗବାନଙ୍କ ମାୟାକୁ କେହି ଜୟ କରିପାରିବେ ନାହିଁ। ମାମ ଏଇ ବୋଧେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ, କେବଳ ଯେଉଁମାନେ ମୋର ଶରଣରେ ଯିବେ, ଏକମାତ୍ର ମୋର ଶରଣ ମାମ ଏବ, ଏକମାତ୍ର ମୋର ଶରଣରେ ଯିବେ ତାହେଲେ ସେ ମାୟାକୁ ପାର ହେଇପାରିବେ, ନହେଲେ ହେଇପାରିବେ ନାହିଁ। ତେଣୁ ଭଗବାନଙ୍କ ଶରଣରେ ଆମେ ଯିବା ମାନେ ଭଗବାନ ପ୍ରସାଦକୁ ମଧ୍ୟ ଆମେ ପ୍ରାପ୍ତ ହେବା, ସେ କଥା ଉଦ୍ଧବ କହୁଛନ୍ତି। ତୋୟା ଉପଭୁକ୍ତ ସ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ, ଆପଣ ଆମେ ଯେଉଁ ଭଗବାନଙ୍କୁ ଲଗାଉଛେ ସ୍ରଗ ବୋଇଲେ ଏ ଯେଉଁ ଫୁଲମାଳ ଦେଉଛେ, ଚନ୍ଦନ ଦେଉଛେ, ଭଗବାନଙ୍କର ଯେଉଁ ରହିଛି ଶରୀରରୁ ଯେଉଁ ସୁଗନ୍ଧି ଯାହା ହେଉଛି, ସୁଗନ୍ଧି ଆସୁଛି, ତାକୁ ଗୋଟେ ଥର ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥପୁରରେ ଥିଲାବେଳେ ସେ ସୁଗନ୍ଧି ମାନେ ତାଙ୍କୁ ଆଘ୍ରାଣ କରିପାରିଲେ। ସୁଗନ୍ଧି ଯେତେବେଳେ ଆଘ୍ରାଣ କଲେ ସେତେବେଳେ ସେ ପାଗଳ ହେଇ ବୁଲୁଛନ୍ତି, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଏତେ ସୁଗନ୍ଧି ରହିଛି ଭଗବାନଙ୍କର ଶରୀରରେ। ତେଣୁ ସେହିଭଳି ଭାବରେ ସ୍ରଗ ଗନ୍ଧ ବାସ ଯେଉଁ ବସ୍ତ୍ର ଭଗବାନ ପରିଧାନ କରୁଛନ୍ତି, ଅଳଙ୍କାର ବିଭିନ୍ନ ପ୍ରକାର ଅଳଙ୍କାର ରହିଛନ୍ତି, ଏଭଳି ଭାବରେ ଭଗବାନଙ୍କର ଅର୍ଚ୍ଚନା ହେଉଛି ଚର୍ଚ୍ଚିତ। ଉଚ୍ଚିଷ୍ଟ ଭୋଜନ ଦାସା, ଆମେ ହେଉଛେ ତାଙ୍କର ଦାସ, ତାଙ୍କର ଉଚ୍ଚିଷ୍ଟକୁ ଆମେ ଗ୍ରହଣ କରିବା, ସେବନ କରିବା। ଉଚ୍ଚିଷ୍ଟ ଭୋଜନ ଦାସା ତବ ମାୟାଂ ଜୟମ ହି, ଏଭଳି ଭାବରେ ଆମେ ଭଗବାନଙ୍କୁ ମାୟାକୁ ଜୟ କରିପାରିବା। ତେଣୁ ଇଏ ଭଗବାନଙ୍କର ପ୍ରସାଦୀ ମାଳାର ମହତ୍ଵ ଜାଣିପାରିଲେ ନାହିଁ ଇନ୍ଦ୍ର। ତେଣୁ ସେ କହିଲେ କ'ଣ ଇଏ ଗୋଟେ ଫୁଲମାଳ, ସେ ବହୁତ ଅଳଙ୍କାର ସବୁ ରହିଛନ୍ତି, ତାଙ୍କର ବହୁତ ସ୍ୱର୍ଗରେ କୌଣସି ଧନର ଅଭାବ ନାହିଁ। ଚେତନ ଭୁକ୍ତା ସ୍ୱର୍ଗ ଲୋକଙ୍କ ବିଶାଳମ, ଅନେକ ପ୍ରକାର ଭୋଗ ରହିଛି, ଉପଭୋଗ ରହିଛି, ଐଶ୍ୱର୍ଯ୍ୟ ରହିଛି। ତେଣୁ ଏ ଫୁଲମାଳର ଫୁଲର କ'ଣ ମହାତ୍ମା ରହିଛି ତାଙ୍କ ପାଇଁ, ସେ ତାକୁ କ'ଣ କଲେ ନା ଅନାଦର କରି ପକାଇଦେଲେ, ସେ ହାତୀର ଉପରେ ପକାଇଦେଲେ। ହାତୀ କହୁଛି ଗଜ ମୂର୍ଖ, ହାତୀକୁ ଗଜ ମୂର୍ଖ ବୋଲି କୁହାଯାଏ। ତେଣୁ ସିଏ କ'ଣ କଲା ନା ସେଟାକୁ ଆଣିକି ତା ଶୁଣ୍ଡରେ ଆଣି ତଳେ ପକାଇକି ତାକୁ ଚକଡ଼ି ଦେଲା। ଦୁର୍ବାସଙ୍କ ସାମ୍ନାରେ ଏସବୁ ହେଇଗଲା, ଦୁର୍ବାସ ଅଭିଶାପ ଦେଲେ, ତୋର ଗର୍ବ ହେଇଯାଇଛି, ଯେଉଁ ଗର୍ବ ଫଳରେ ଆଜି ଏଭଳି ଭାବରେ ଏ ଭଗବାନ ପ୍ରସାଦୀ ମାଳକୁ ଅପମାନ କଲୁ, ତେଣୁ ତୋର ସମସ୍ତ ତୁ ଶ୍ରୀହୀନ ହେଇଯା। ଏଇଭଳି ଭାବରେ ଯେତେବେଳେ ଅଭିଶାପ ଦେଲେ, ସାଙ୍ଗେ ସାଙ୍ଗେ ଶୁକ୍ରାଚାର୍ଯ୍ୟ ପାଇଗଲେ ମେସେଜ, ବର୍ତ୍ତମାନ ଦେବତାମାନେ ଦୁର୍ବଳ ହେଇପଡ଼ିଲେ, ତାଙ୍କର ଗୁରୁ ଅଛନ୍ତି କିନ୍ତୁ ତଥାପି ଅଭିଶାପ, ବ୍ରାହ୍ମଣର ଅଭିଶାପରେ ତାଙ୍କର ଅବସ୍ଥା ହେଇଗଲା। ତେଣୁ ଦେବତାମାନେ ଆକ୍ରମଣ କଲି, ଅସୁରମାନେ ଦେବତାମାନଙ୍କୁ ଆକ୍ରମଣ କରି ତାଙ୍କୁ ପରାସ୍ତ କରିଦେଲେ, ଦେବତାମାନେ ବିତାଡ଼ିତ ହେଇଗଲେ ସ୍ୱର୍ଗରୁ। ତେଣୁ ବ୍ରହ୍ମାଙ୍କ ପାଖକୁ ଗଲେ, ବ୍ରହ୍ମା ଦେବତାମାନଙ୍କର ବିପଦ ଆସିଲେ ଭଗବାନଙ୍କ ଶରଣରେ ଯାଆନ୍ତି, କିନ୍ତୁ ପ୍ରଥମେ ବ୍ରହ୍ମାଙ୍କ ପାଖକୁ ମଧ୍ୟ ଯାଆନ୍ତି। ବ୍ରହ୍ମା ତାଙ୍କ ବ୍ରହ୍ମା ପ୍ରଥମ ସୃଷ୍ଟିକର୍ତ୍ତା, ତେଣୁ ତାଙ୍କ ପାଖକୁ ଯେତେବେଳେ ଗଲେ ବ୍ରହ୍ମା ଚିନ୍ତା କଲେ, ବ୍ରହ୍ମା ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ଦେବତାମାନେ ମଧ୍ୟ କ୍ଷୀଣକାୟା ହେଇଯାଇଛନ୍ତି, କିନ୍ତୁ ଅସୁରମାନେ ବହୁତ ମୋଟାମୋଟି ହେଇକି ରହିଛନ୍ତି, ବହୁତ ତାଙ୍କର ଅଭିବୃଦ୍ଧି ହେଉଛି, ଦେବତାମାନଙ୍କର କ୍ଷୟ ହେଉଛି, ଅସୁରମାନଙ୍କର ଅଭିବୃଦ୍ଧି ହେଉଛି। ତେଣୁ ସେ ଚିନ୍ତା କଲେ ଭଗବାନଙ୍କ ବ୍ୟବସ୍ଥା, କାଳର ପ୍ରଭାବ, କାଳର ପ୍ରଭାବ। ତେଣୁ ଯେତେବେଳେ ସେ ଧ୍ୟାନ କଲେ, ସେତେବେଳେ ଦେଖିଲେ ବର୍ତ୍ତମାନ କାଳ ବର୍ତ୍ତମାନ ଅସୁରମାନଙ୍କର ବିପରୀତ ହେଇଯାଇଛି। ତିନୋଟି ଗୁଣ ଯେଉଁ ରହିଛି, ସତ୍ୟ ରଜ ତମ, ତିନୋଟି ଗୁଣ, ତିନୋଟି ଗୁଣରେ ସତ୍ୟ ଗୁଣର ଯେତେବେଳେ ପ୍ରଭାବ ଅଧିକା ହେବ, ସେ ସମୟରେ ଦେବତାମାନଙ୍କର ଆଧିପତ୍ୟ ହେବ। ଯେତେବେଳେ ରଜଗୁଣ ତମ ଗୁଣର ପ୍ରଭାବ ଅଧିକ ହେବ, ସେତେବେଳେ ରାକ୍ଷସ ଅସୁରମାନଙ୍କ ପ୍ରଭାବ ଅଧିକ ହେବ। କାଳର ପ୍ରଭାବ ଏଭଳି ରହିଛି। ତେଣୁ ଦେଖିଲେ ଭଗବାନ ଦେଖିଲେ ଯେ ବର୍ତ୍ତମାନ ସତ୍ୱଗୁଣର ପ୍ରଭାବ ଆସିଯାଇଛି, ତେଣୁ ସେ ଆନନ୍ଦିତ ହେଲେ। ତେଣୁ ଭଗବାନ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଅନେକ ସ୍ତୁତି ସବୁ ରହିଛି। ତେଣୁ ସ୍ତୁତି କଲା ପରେ ଭଗବାନ ଯେତେବେଳେ ଆସି ଆବିର୍ଭାବ ହେଲେ ତାଙ୍କ ପାଖରେ, ସେତେବେଳେ ପୁଣି ବ୍ରହ୍ମା ଆଦି ଦେବତାମାନେ ତାଙ୍କୁ ସ୍ତୁତି କରିଛନ୍ତି। ତେଣୁ ସ୍ତୁତି କଲା ପରେ ଭଗବାନ କହିଲେ ଦେବତାମାନଙ୍କର ଏଭଳି ଭାବରେ ଯେଉଁ ଅସୁବିଧା ରହିଛି ଏଇଟାକୁ ଆପଣ ଦୂର କରନ୍ତୁ। ତେଣୁ ସେହି ପ୍ରସଙ୍ଗରେ ସେଠି କୁହାଯାଇଛି, ଭଗବାନ କହୁଛନ୍ତି ଯେ ଭଗବାନ କହିନାହାନ୍ତି, ଭଗବାନ ଚିନ୍ତା କରୁଛନ୍ତି ଯେ ପୟୋଧି ଜେନ ନିର୍ମତ୍ୟ ସୁରାଣଂ ସାଧିତା ସୁଧା ଭ୍ରମ୍ୟମାଣ ଅମ୍ବସି ଧୃତ କୁର୍ମ ରୂପେଣ ମନ୍ଦର। ଭଗବାନ ଚାହିଁଥିଲେ ଗୋଟେ ସମୟରେ ଗୋଟେ ମୁହୂର୍ତ୍ତରେ ଦେବତାମାନଙ୍କୁ ଦୁର୍ବଳ କରିଦେଇଥାନ୍ତେ, ଦେବତାମାନଙ୍କୁ ସବଳ ମାନେ ତେଜ ଅଧିକ ସମୃଦ୍ଧି କରିଦେଇପାରିଥାନ୍ତେ, ଅସୁରମାନଙ୍କୁ ଶ୍ରୀହୀନ କରିଦେଇପାରିଥାନ୍ତେ। ଭଗବାନ ଇଚ୍ଛା ମାତ୍ରରେ, ଭଗବାନ ସଂକଳ୍ପ ସତ୍ୟ ସଂକଳ୍ପ, ଭଗବାନ ଯାହା ସଂକଳ୍ପ କରିବେ ତାହା ସିଦ୍ଧ ହେଇଯିବ। କିନ୍ତୁ ଭଗବାନ ପୟୋଧି ଲୀଳା କରିବେ, ଭଗବାନ ସମୁଦ୍ର ମନ୍ଥନ ଲୀଳାଟି ହେବ। ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ ବାର ଅଧ୍ୟାୟ, ଏ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳା। ଏଇ ଷଷ୍ଠମାନଙ୍କ ସମୟରେ ଏଇ ଲୀଳାଟି ହେଇଥିଲା, ପ୍ରତିମାନଙ୍କ ସମୟରେ ଭଗବାନଙ୍କର ଗୋଟେ ଗୋଟେ ଲୀଳା ହୁଏ। କେଉଁ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, କେଉଁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ପରୀକ୍ଷିତ ମହାରାଜଙ୍କର ଅନୁରୋଧରେ। ତେଣୁ ପ୍ରଥମ ସ୍କନ୍ଧ, ପ୍ରଥମ ମନୁ, ଦ୍ୱିତୀୟ ମନୁ, ତୃତୀୟ ମନୁ, ଏ ତିନି ମନୁଙ୍କ ସମୟରେ ଭଗବାନ ଯେଉଁ ଲୀଳା କରିଥିଲେ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। କିନ୍ତୁ ଚତୁର୍ଥ ମନୁ ଯେ ତାମସ ମନୁ, ତାଙ୍କ ସମୟରେ ଭଗବାନ ଆସିଥିଲେ ହରି, ହରିଙ୍କ ସମୟରେ ଭଗବାନ ଏଇ ଯେଉଁ ରହିଛି ଗଜକୁ ଉଦ୍ଧାର କରିଥିଲେ, ଗଜକୁ ଉଦ୍ଧାର କରିଥିଲେ, ସେଇ ଲୀଳାଟିକୁ ସେ ଚାହିଁଲେ ବିସ୍ତାର ଭାବରେ ଶୁଣିବା ପାଇଁ, ତେଣୁ ବିସ୍ତାର ଭାବରେ ବର୍ଣ୍ଣନା କରାଗଲା। ପଞ୍ଚମ ମନୁଙ୍କ ସମୟରେ, ରୈବତ ମନୁଙ୍କ ସମୟରେ ଭଗବାନ ଲୀଳା ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ଷଷ୍ଠ ମନୁଙ୍କ ସମୟରେ ଏ ଲୀଳାଟି ବିସ୍ତାର ଭାବରେ ଚାହିଁଲେ, ପରୀକ୍ଷିତ ଚାହିଁଲେ ଟିକେ ବିସ୍ତାର ଭାବରେ ଶୁଣିବା ପାଇଁ, ତେଣୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି। ତେଣୁ ଏ ପୟୋଧି ନିର୍ମଥ୍ୟ, ବର୍ତ୍ତମାନ କ୍ଷୀର ସମୁଦ୍ର ମନ୍ଥନ ହେବ, କେତେ କ'ଣ ସବୁ କଥା ଆସିବ, କ୍ଷୀର ସମୁଦ୍ର ମନ୍ଥନ ହେବ, ସୁରାଣାଙ୍ଗ ସାଧିତା ସୁଧା, ଦେବତାମାନଙ୍କୁ ଅମୃତ ପ୍ରଦାନ କରିବେ ଭଗବାନ, ଏବଂ ଭ୍ରମମାଣ ଅମ୍ବସୀ ଧୃତ, ସେଇ ଯେଉଁ ମନ୍ଦରକୁ ଭ୍ରମ ମନ୍ଥନ କରାଯିବ ଅମ୍ବସୀ, ସେଇ କ୍ଷୀର ସମୁଦ୍ର, କ୍ଷୀର ସମୁଦ୍ରରେ ଭଗବାନ ସେଇ ମହେନ୍ଦ୍ର ଯେଉଁ ରହିଛି ମନ୍ଦର ପର୍ବତ, ମନ୍ଦର ପର୍ବତକୁ ଧାରଣ କରିବେ କିଭଳି ଭାବରେ, ନା କୁର୍ମ ରୂପେଣ ମନ୍ଦର, କୁର୍ମ ରୂପ ଧାରଣ କରିବେ। ଭଗବାନଙ୍କର କୁର୍ମ ରୂପ ଯେଉଁ ରହିଛି, ଭଗବାନଙ୍କର ଅବତାର ଯେଉଁ ରହିଛି, କୁର୍ମ ଅବତାର ଭଗବାନଙ୍କର ରହିଛି, ଏ ଅଦ୍ଭୁତ କୁର୍ମ ବୋଲି କୁହାଯାଏ, ଅଦ୍ଭୁତ କାଚ୍ଛବମ ରୂପମ ଏକ ଲକ୍ଷ ଯୋଜନ କଚ୍ଛ, ଏଇ ଯେଉଁ କୁର୍ମ ରୂପ ଧାରଣ କରିଥିଲେ ଭଗବାନ। ତେଣୁ ଏଇ ଯେଉଁ ଲୀଳାଟି କରିବେ, ଏ କଚ୍ଛପ ଯେଉଁ ଭଗବାନଙ୍କ କୁର୍ମ ରୂପଟି ଏତେ ସୁତ ଗୋସ୍ୱାମୀଙ୍କୁ ଏତେ ଆକର୍ଷିତ କରିଥିଲା, ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ପୁଣି ଆଉ ଥରେ ସେ ସ୍ମରଣ କରିଛନ୍ତି ଭଗବାନଙ୍କର ଏଇ କୁର୍ମ ରୂପକୁ, କଚ୍ଛପ ରୂପକୁ, ଯେଉଁ ଯାହାଙ୍କର ଯେତେବେଳେ ଯାହାଙ୍କର ସିଏ ହେଉଛନ୍ତି ଭଗବାନ, ଏଇଥିରେ ଆମେ ଜାଣିବା ଭଗବାନ କି ବସ୍ତୁ, ସିଏ ହେଉଛନ୍ତି ଭଗବାନ। ଆଜି ଇଏ ଯେଉଁ ନିର୍ଣ୍ଣୟ କରିବେ ଆଠଟି ଶ୍ଳୋକରେ, ଏ ମୁଚୁକୁନ୍ଦ ଭଗବାନଙ୍କୁ ଆଠଟି ଶ୍ଳୋକରେ ନିର୍ଣ୍ଣୟ କରିବେ, ଇଏ ହେଉଛି ଭଗବାନ, ଜୀବ ଗୋସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି। ଏହି ଭଗବାନଙ୍କ ରହିଛି ସ୍ୱରୂପ ଲକ୍ଷଣ, ତଟସ୍ଥ ଲକ୍ଷଣ ଭଗବାନ ରହିଛି, ମୁନିମାନେ ଏହି ଦୁଇ ଲକ୍ଷଣ ଦ୍ୱାରା ବସ୍ତୁକୁ ଜାଣନ୍ତି, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ପ୍ରତି ବସ୍ତୁର ଦୁଇଟି ଲକ୍ଷଣ ରହିଛି, ଗୋଟେ ସ୍ୱରୂପ ଲକ୍ଷଣ, ଗୋଟେ ହେଉଛି ତଟସ୍ଥ ଲକ୍ଷଣ। ସ୍ୱରୂପ ଲକ୍ଷଣ କହିଲେ ତାଙ୍କର ରୂପ ଆକୃତି ଏଇସବୁ ରହିଛି, ଯେଉଁ ତାଙ୍କର ରୂପ ଆକୃତି ଇତ୍ୟାଦି ସବୁ ଯାହା ରହିଛି, ଏଇଟା ହେଉଛି ସ୍ୱରୂପ ଲକ୍ଷଣ ଭଗବାନଙ୍କର। ଏବଂ ତଟସ୍ଥ ଲକ୍ଷଣ ହେଉଛି କାର୍ଯ୍ୟ ଦ୍ୱାରା, କାର୍ଯ୍ୟ ଦ୍ୱାରା ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ସେଇଥିରୁ ଜଣେ ଜାଣିପାରିବ ତାଙ୍କର ଲକ୍ଷଣ, ବା କାର୍ଯ୍ୟ ଦ୍ୱାରା ସେ ତଟସ୍ଥ ଲକ୍ଷଣରୁ ଜାଣିପାରିବ ତାଙ୍କ ବିଷୟରେ। ତେଣୁ ଭଗବାନଙ୍କ ରୂପକୁ ଦେଖୁଛନ୍ତି ସିଏ, ମୁଚୁକୁନ୍ଦ ଭଗବାନ ରୂପକୁ ଦେଖୁଛନ୍ତି, ଆଠଟି ଶ୍ଳୋକରେ ବର୍ଣ୍ଣନା କରିବେ, ଇଏ ହେଉଛନ୍ତି ଭଗବାନ। ସ୍ୱରୂପ ଲକ୍ଷଣ ରହିଛି ଭଗବାନଙ୍କର, ରୂପରୁ ଜଣାପଡ଼ିବ, ପ୍ରଥମ ଶ୍ଳୋକରେ ସେଗୁଡ଼ା କୁହାଯାଇଛି ଭାଗବତ ପ୍ରଥମ ଶ୍ଳୋକରେ, ଜନ୍ମାଦି ଅସ୍ୟ ତଥା ଅନ୍ୟାତ, ଏହି ଶ୍ଳୋକରେ ଭଗବାନଙ୍କର ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ସ୍ୱରୂପ ଲକ୍ଷଣ ହେଉଛି ସତ୍ୟଂ ପରଂ, ପରମ ସତ୍ୟ ସେ ଭଗବାନ, ସତ୍ୟଂ ପରମ ଧୀମହି। ଅନ୍ତିମରେ ଯେଉଁ ଆସୁଛି ପ୍ରଥମ ଶ୍ଳୋକ, ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକର ଅନ୍ତିମ ଯେଉଁ ଧାଡ଼ି ରହିଛି, ସତ୍ୟଂ ପରମ ଧୀମହି ଗାୟତ୍ରୀ, ଗାୟତ୍ରୀରୁ ଆରମ୍ଭ ହେଉଛି ଏ ଭାଗବତମ। ଗାୟତ୍ରୀ ଭାଷ୍ୟ ରୂପସବୁ ପରମ ସତ୍ୟ ସେ ହେଉଛନ୍ତି ସ୍ୱରୂପ ଲକ୍ଷଣ ଭଗବାନଙ୍କର। ଆଉ ଯାହା ସବୁ ଭଗବାନ କାର୍ଯ୍ୟ କରୁଛନ୍ତି, ଜନ୍ମାଦି ଅଶ୍ୱ ଅନ୍ୟଦି ତର୍ଥ ସାର୍ଥ ସେ ଅଭିଜ୍ଞ ସରାଟ ଇତ୍ୟାଦି, ଏସବୁ ଭଗବାନଙ୍କର ତଟସ୍ଥ ଲକ୍ଷଣ, ଭଗବାନ କାର୍ଯ୍ୟ, ଏଥିରୁ ଆମେ ଜାଣିବା ଭଗବାନ ବୋଲି। ତେଣୁ ତାଙ୍କର ସ୍ୱରୂପରୁ ଦେଖିପାରୁଛନ୍ତି, ମତ୍ସ୍ୟକୁନ୍ଦ ନିର୍ଣ୍ଣୟ କରିବେ ହେଉଛନ୍ତି ଭଗବାନ, ଆଠଟି ଶ୍ଳୋକରେ ବର୍ଣ୍ଣନା କରିବେ। ତେଣୁ ଆ ପୂର୍ବ ଶ୍ଳୋକରେ ମହାପ୍ରଭୁ କହିଥିଲେ ତ୍ରୈଲୋକନାଥ ପ୍ରଭୁ ଯେ କିଭଳି ତାଙ୍କର ପାଦ, ପାଦ ଉପରେ ବର୍ଣ୍ଣନା କରିଥିଲେ, ପାଦ ଉପରେ ବର୍ଣ୍ଣନା ରହିଛି, ଅନେକ ପ୍ରକାର ବର୍ଣ୍ଣନା ରହିଛି ଭଗବାନଙ୍କର, ଯେଉଁ ପାଦରେ ଯେଉଁ ଚିହ୍ନ ରହିଛି ଚିହ୍ନ ବିଷୟରେ କହିଛି, 19ଟି ଚିହ୍ନ ରହିଛି ଭଗବାନଙ୍କର ପାଦରେ, କିନ୍ତୁ ତଳେ ରହିଛି। ଜଣେ ପଚାରିଲେ ଧ୍ୟାନ ଆଉ ଦର୍ଶନ ଭିତରେ ତଫାତ କ'ଣ, କିଏ ଜଣେ ପଚାରିଥିଲେ ଧ୍ୟାନ ଆଉ ଦର୍ଶନ ଭିତରେ ତଫାତ କ'ଣ, ଭଗବାନଙ୍କ ପାଦ ପଦ୍ମ ତଳେ କ'ଣ ରହିଛି ଜଣେ ଦେଖି ଦର୍ଶନ କରିପାରିବ ନାହିଁ, ସେଇଟା ପାଦ ତଳେ ରହିଛି, ପାଦ ତ ରହିଛି ଭୂମିରେ ସ୍ପର୍ଶ କରିଛି, କିନ୍ତୁ ଧ୍ୟାନରେ ସେଇଟା ଜାଣିବ, ଧ୍ୟାନରେ ଭଗବାନ ଏହିସବୁ ଲକ୍ଷଣ ଚିହ୍ନ ରହିଛି ଭଗବାନଙ୍କର। ଦଶମ ସ୍କନ୍ଧ 30 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ଲକ୍ଷଣ, ପାଦପଦ୍ମରେ ଯେଉଁ ଚିହ୍ନ ରହିଛି 19ଟି ଚିହ୍ନ ରହିଛି ଭଗବାନଙ୍କର, ଚିହ୍ନରୁ ଜାଣିପାରିଲେ ଗୋପୀମାନେ ଜାଣିପାରିଲେ ଓ ଇଏ କୃଷ୍ଣ ଆସିଛନ୍ତି ଏଇଠିକି, ପାଦପଦ୍ମ ଚିହ୍ନ ଦେଖି ଅକ୍ରୂର ଭଗବାନ ପାଦପଦ୍ମ ଦେଖି ଚିହ୍ନ ଦେଖି ଲୋଟି ପଡ଼ିଲେ, ସେଠି ରଥରୁ ଡେଇଁ ପଡ଼ିଲେ, ଏସବୁ ରହିଛି। କିନ୍ତୁ ଯେତେବେଳେ ଭଗବାନ ପାଦ ତଳେ ରହିଛି, ଆମେ କେବଳ ଉପରଟା ଦେଖୁଛେ, ପାଦର ଉପର ପୋର୍ସନ୍ ଦେଖୁଛେ, ପାଦର ରହିଛି ରହୁ ନଖ ରହିଛି, 10ଟି ନଖ 10ଟି ଚନ୍ଦ୍ର, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଗୋଟିଏ ଗୋଟିଏ ନଖର ଯେଉଁ କିରଣ ରହିଛି, ଗୋଟିଏ ଚନ୍ଦ୍ର କିରଣ ସହିତ ସମାନ, 10ଟି ନଖ ରହିଛି, 10ଟି କିରଣ ରହିଛି, 10ଟି ଚନ୍ଦ୍ର, ଏସବୁ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଯେତେବେଳେ ସନାତନ ଗୋସ୍ୱାମୀଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ, ସେହି ସମୟରେ ଭଗବାନଙ୍କ ରୂପ ବର୍ଣ୍ଣନା ସମୟରେ ଏସବୁ ବର୍ଣ୍ଣନା କରିଛନ୍ତି ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀ। ଦ୍ୱିତୀୟ ସ୍କନ୍ଧ 21 ଅଧ୍ୟାୟରେ ସେ କଥା ରହିଛି, କେତେ ଭଗବାନ ରୂପ, ସେସବୁ ରୂପକୁ ଦେଖୁଛନ୍ତି ଭଗବାନ ରୂପ, ପାଦରୁ ଆରମ୍ଭ କରି ମୁଖ ପର୍ଯ୍ୟନ୍ତ ଦେଖୁଛନ୍ତି ସେ ଭଗବାନ ରୂପ। ଏ ଭାଗବତ ହେଉଛନ୍ତି ଭଗବାନ ରୂପ, ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧ ହେଉଛି ଭଗବାନଙ୍କ 2ଟି ପାଦ ପଦ୍ମ, ତୃତୀୟ ସ୍କନ୍ଧ ଚତୁର୍ଥ ସ୍କନ୍ଧ ଭଗବାନଙ୍କ 2ଟି ଜଙ୍ଘ, ପଞ୍ଚମ ସ୍କନ୍ଧ ଭଗବାନଙ୍କର ନାଭି, ଷଷ୍ଠ ସ୍କନ୍ଧ ଭଗବାନଙ୍କର ବକ୍ଷ ପ୍ରଦେଶ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଭଗବାନଙ୍କ 2ଟି ଭୁଜା, ନବମ ସ୍କନ୍ଧ ହେଉଛି ଭଗବାନଙ୍କ ଗ୍ରୀବା, ଦଶମ ସ୍କନ୍ଧ ହେଉଛି ଭଗବାନଙ୍କ ମୁଖ ପଦ୍ମ, ଏକାଦଶ ସ୍କନ୍ଧ ଭଗବାନଙ୍କ ମସ୍ତକ, ଦ୍ୱାଦଶ ସ୍କନ୍ଧ ଭଗବାନଙ୍କ ମସ୍ତକରେ ଥିବା କିରୀଟି, ଏ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମ୍ୟ। ତେଣୁ ଭଗବାନ ରୂପ ଦେଖିଲେ ଯେଉଁଭଳି ଭାବରେ ଜଣେ ଜାଣିବ ଭଗବାନଙ୍କୁ ଦେଖିବ ବା ଆନନ୍ଦ ପ୍ରାପ୍ତ ହେବ, ସେହିଭଳି ଭାବରେ ଭାଗବତମ ମଧ୍ୟ, ଭଗବାନ ଭାଗବତ ଭିତରେ ତଫାତ ନାହିଁ। ଏ କୃଷ୍ଣର ଶ୍ରୀ ଅଙ୍ଗ, ଭାଗବତମ ହେଉଛି କୃଷ୍ଣଙ୍କର ଶ୍ରୀ ଅଙ୍ଗ, ତେଣୁ ଏସବୁ ଦେଖୁଛନ୍ତି, ମୁଚୁକୁନ୍ଦ ଦେଖୁଛନ୍ତି, ସେ ବର୍ଣ୍ଣନା କରୁଛନ୍ତି, 8ଟି ଶ୍ଳୋକରେ ବର୍ଣ୍ଣନା କରିବେ। ଇଏ ଭଗବାନ ସ୍ୱରୂପ ଲକ୍ଷଣ, ତଟସ୍ଥ ଲକ୍ଷଣ ହେଉଛି ଭଗବାନ କାର୍ଯ୍ୟ। ତେଣୁ ପଚାରିବେ, ତଥାପି ସନ୍ଦେହ ରହିବ, ଭଗବାନ କହିବେ ତାଙ୍କ ବିଷୟରେ, ଆ ପରେ ଆସିବ। ଏହି ପ୍ରସଙ୍ଗରେ ମୁଁ ତ କହିବି, ଆମେ ତ ସବୁବେଳେ କଥା କହିବାକୁ ସୁଯୋଗ ମିଳୁନାହିଁ ବା ଆମେ ଏଠି କରିପାରୁନାହୁଁ, କିନ୍ତୁ ଆ ପରେ ଆସିବ 52 ଅଧ୍ୟାୟରେ ମୁଚୁକୁନ୍ଦଙ୍କ ସ୍ତୁତି ରହିଛି। ମୁଚୁକୁନ୍ଦ ଏଭଳି ସ୍ତୁତି କରିବେ, ଏ ସ୍ତୁତିଟାକୁ ଆମେ ତାର ଆକ୍ଷରିକ ଅର୍ଥ ବୁଝିଲେ ଠିକ୍ ଭାବରେ ବୁଝିପାରିବା ନାହିଁ। ଆସିବ ସେ ଶ୍ଳୋକ 52 ଅଧ୍ୟାୟରେ ଆସିବ, ଭବାପବର୍ଗ ଭ୍ରମତୋ ଯଥା ଭବେତ୍ ଜନସ୍ୟ ତରି ଅଚ୍ୟୁତ ସତ୍ ସମାଗମ। ଏଇ ଯେଉଁ ଶ୍ଳୋକଟି ରହିଛି, ଏ ଯେଉଁ ଶ୍ଳୋକର ଅର୍ଥ ଭାବିବା କ'ଣ ନା, ଯେତେବେଳେ ଆମର ଭବ ଯେଉଁ ରହିଛି, ଭବ ଭୌତିକ ଜଗତରେ ରହିଛି, ଯେତେବେଳେ ସମୟ ପୁରିଯିବ ସେତେବେଳେ ଆମେ ସାଧୁସଙ୍ଗ କରିବା, ତାର ଅର୍ଥ ହେଉଛି ଏଇଟା, କିନ୍ତୁ ପ୍ରକୃତ ତାର ଅର୍ଥ ସେଇଟା ନୁହଁ। ତାର ଅର୍ଥ ହେଉଛି ଆମେ ଯେତେବେଳେ ସାଧୁସଙ୍ଗ କରିବା, ଆମର ଭବ ସରିଯିବ, ଭବ ଅପବର୍ଗ, ଭବରୁ ଅପବର୍ଗ ଆସିଯିବ, ଆମେ ଭବସାଗରରୁ ପାର ହୋଇଗଲେ ବୋଲି ବୁଝିବା। ଭବ ଭୌତିକ ଜଗତରେ ଆମର ଯେଉଁ ଥିଲା ଟର୍ମ ଥିଲା, ଟର୍ମ ଥିଲା ଇମ୍ପ୍ରିଜନମେଣ୍ଟ, ସେଇଟା ସମାପ୍ତ ହୋଇଗଲା। ଯାହା ହଉ, ଏ 52 ଅଧ୍ୟାୟରେ ଆସିବ, ସ୍ତୁତି କରିବେ ଭଗବାନଙ୍କୁ, ଭଗବାନ ନିଜ ବିଷୟରେ କହିସାରିଲା ପରେ ମୁଚୁକୁନ୍ଦ ସ୍ତୁତି କରିବେ। ମୁଚୁକୁନ୍ଦ ହେଉଛନ୍ତି ମାନ୍ଧାତାଙ୍କର ପୁତ୍ର, ପ୍ରଭୁ କାଲି କହିଥିଲେ ମାନ୍ଧାତା। ମାନ୍ଧାତା ଏଭଳି ଜଣେ ବ୍ୟକ୍ତି ରାଜା ଥିଲେ ଯିଏକି ମାତାଙ୍କ ଗର୍ଭରୁ ଆସିନାହାନ୍ତି, ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତାଙ୍କର ପିତା ଯାଇଥିଲେ ଗୋଟେ ପୁତ୍ର ପ୍ରାପ୍ତ ହେବା ପାଇଁ, ତାଙ୍କ ପତ୍ନୀଙ୍କ ସହିତ ଯାଇଥିଲେ, ଯାଇକିରି ଭଗବାନ ଏଇ ପୁତ୍ର ପ୍ରାପ୍ତି ପାଇଁ ଗୋଟେ ଯଜ୍ଞ କରାଯାଉଛି, ବ୍ରାହ୍ମଣମାନେ ସେ ଯଜ୍ଞ କରୁଥିଲେ। ତେଣୁ ସେ ଯଜ୍ଞ ଯେତେବେଳେ କରୁଥିଲେ, ଯଜ୍ଞରେ ଯେଉଁ ରହିଛି ଜଳ ଦିଆଯିବ, ସେଇ ଜଳଟାକୁ ତାଙ୍କର ପତ୍ନୀ ପାନ କରିବେ, ପତ୍ନୀ ପାନ କଲେ ସେ ପୁତ୍ର ପ୍ରାପ୍ତ ହେବେ। କିନ୍ତୁ ଏଭଳି ବ୍ୟବସ୍ଥା ହେଲା, ସେ ରାଜାଙ୍କୁ ତାଙ୍କର ରାତିରେ ଶୟନ କରୁଥିଲା ସମୟରେ ତାଙ୍କୁ ତୃଷା ହେଲା, ଶୋଷ ହେଲା। ତେଣୁ ସେ ଉଠି ଦେଖିଲେ କେଉଁଠି ବଣରେ ରହିଥିଲେ, ଯଜ୍ଞ କରାଯାଉଥିଲା, ତାଙ୍କର ରାଜମହଲରେ ନଥିଲେ। ତେଣୁ ଦେଖିଲେ କେଉଁଠି ପାଣି ପାଇଲେ ନାହିଁ, ସେଇ ପାଣିକୁ ଜଳକୁ ପାନ କରିଦେଲେ। ଯେଉଁ ଜଳଟା ଥିଲା ତାଙ୍କର ପତ୍ନୀ ପାନ କଲେ ସେ ପୁତ୍ର ସନ୍ତାନ ପ୍ରାପ୍ତ ହେବେ। କିନ୍ତୁ ପିତା ସେ ଜଳଟିକୁ ପାନ କରି, ତେଣୁ ପିତା ଏ ପୁତ୍ର ସନ୍ତାନ ପ୍ରସବ କଲେ। ଇଏ ହେଉଛି ଅଦ୍ଭୁତ ପ୍ରସଙ୍ଗ ମାନ୍ଧାତା, ସେଥିପାଇଁ ତାଙ୍କ ନାଁ ହେଉଛି ମାନ୍ଧାତା। ଯେତେବେଳେ ସେ ଆସିଲେ ତାଙ୍କର କୁଖିରୁ ସେ ଆସିଲେ, ପୁତ୍ର ଜାହାତ ହେଲେ, ତେଣୁ ତାଙ୍କୁ କିଏ କ୍ଷୀର ସ୍ତନ୍ୟପାନ କରେ, ତାଙ୍କ ମାଆଙ୍କର ତ ଇଏ ନାହିଁ, ମାଆଙ୍କ ଗର୍ଭରୁ ସେ ଆସିନାହାନ୍ତି। ତେଣୁ ଇନ୍ଦ୍ରଦେବ ଆସିଲେ, ଇନ୍ଦ୍ରଦେବ ଆସି ତାଙ୍କୁ ତାଙ୍କର ଯେଉଁ ରହିଛି ତର୍ଜନୀ ଅଙ୍ଗୁଠିରେ ତାଙ୍କର ରହିଛି ଅମୃତ ରହିଛି, ଜୟ ଶ୍ରୀ ଦାସ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ। ତେଣୁ ତାଙ୍କୁ କହିଲେ, ତାଙ୍କ ନାମ ହେଲା ମାନ୍ଧାତା, ତାଙ୍କ ନାମ ହେଲା ମାନ୍ଧାତା। ତେଣୁ ମାନ୍ଧା ତାଙ୍କର 50 କନ୍ୟା ରହିଛି, 50 କନ୍ୟାଙ୍କୁ ଯିଏ ବିବାହ କରିଥିଲେ ସୌଭରୀ ମୁନି, ଏ ଦଶମ ସ୍କନ୍ଧରେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କାଳିଆ ପ୍ରସଙ୍ଗରେ, କାଳିଆ ଦଳନ ପ୍ରସଙ୍ଗରେ। ଏବଂ ତାଙ୍କର ଏ ପୁତ୍ର ମୁଚୁକୁନ୍ଦ, ମୁଚୁକୁନ୍ଦ ଏ ସତ୍ୟଯୁଗର ଘଟଣା, ମୁଚୁକୁନ୍ଦ ସତ୍ୟଯୁଗର ବ୍ୟକ୍ତି ଥିଲେ। ତେଣୁ ଶୟନ ଯେଉଁ ଶୋଇପଡ଼ିଛନ୍ତି, ବହୁତ ଯୁଗ ବିତି ଯାଇଛି, ତା ଭିତରେ ସତ୍ୟ ତ୍ରେତା ଦ୍ୱାପର ଏଭଳି ଭାବରେ ସବୁ ଆସିଗଲାଣି, କଳିଯୁଗ ଆସିଗଲାଣି। ଲୋକମାନଙ୍କର ଯେଉଁ ରହିଥିଲା ଯେଉଁ ଆକୃତି ଥିଲା, ବିରାଟ ବିରାଟ ଆକୃତି ଥିଲା, ସବୁ କମିଗଲାଣି, ଛୋଟ ଛୋଟ ହେଇଗଲାଣି ରୂପ, ଏଭଳି ବର୍ଣ୍ଣନା କରାଯାଇଛି। କଳି ଏକାଦଶ ସ୍କନ୍ଧ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭବିଷ୍ୟତ ବର୍ଣ୍ଣନା କଳିଯୁଗରେ କ'ଣ ହେବ। ବାଇଗଣ ତୋଳିବା ପାଇଁ ସିଡ଼ି ଲଗେଇକି ଲୋକମାନେ ବାଇଗଣ ତୋଳିବେ, ଏଭଳି କୁହାଯାଏ। ଏବେ ଏଭଳି ଭାଗବତ ବର୍ଣ୍ଣନା କରାଯାଇଛି ଯେ 320 ପରମାୟୁ କଳୁ ନୃଣାମ, କଳିଯୁଗରେ ଯଦି ଜଣଙ୍କର 50 ହେଇଯିବ ତାହେଲେ ସବୁଠାରୁ ବୃଦ୍ଧ ବ୍ୟକ୍ତି ହେଇଯିବ, ଏସବୁ ଅବସ୍ଥା ଆସିବ କଳିଯୁଗରେ। ତେଣୁ ମୁଚୁକୁନ୍ଦ ଦେଖିବେ ସେଇ ଅବସ୍ଥା, କଳିଯୁଗ ଆସିଗଲାଣି, ତେଣୁ ସେ ଧ୍ୟାନ କରିବେ। ଯାହା ହଉ, ଇଏ ଯେଉଁ କୁହାଯାଉଛି, ଭଗବାନ ଚାହିଁଥିଲେ ସାଙ୍ଗେ ସାଙ୍ଗେ ଅସୁରମାନଙ୍କୁ ବଡ଼ହୀନ କରିଦେଇଥାନ୍ତେ, ଦେବତାମାନଙ୍କୁ ଶକ୍ତି ପ୍ରଦାନ କରିପାରିଥାନ୍ତେ, କିନ୍ତୁ ଭଗବାନ କହିଲେ ନା, ଲୀଳା ହେବ, ସମୁଦ୍ର ମନ୍ଥନ ଲୀଳାଟି ହେବ, ଯାହାକୁ ଶୁଣି ଭକ୍ତମାନେ ଆନନ୍ଦ ପ୍ରାପ୍ତ ହେବେ। ଭଗବାନ ଚାହିଁଥିଲେ ଯେଉଁ ରହିଛି ମହାଭାରତ ଯୁଦ୍ଧରେ ଭଗବାନ ସମସ୍ତଙ୍କୁ ଧ୍ୱଂସ କରିଦେଇଥାନ୍ତେ, ଭଗବାନ କହିଲେ ନା, ମୟବ୍ୟତା ନିହତା ପୂର୍ବମେବ, ଭଗବାନ ସମସ୍ତଙ୍କୁ ହତ୍ୟା କରିସାରିଛନ୍ତି। କିନ୍ତୁ ନିମିତ୍ତ ମାତ୍ର ଭାବେ ସବ୍ୟସାଚୀନ, ଏକାଦଶ ସ୍କନ୍ଧରେ ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନରେ ଭଗବାନ ସେକଥା କହିଲେ, ଦେଖ ଅର୍ଜୁନ, ତମେ ଯୁଦ୍ଧ ନକଲେ ମଧ୍ୟ ଏମାନେ ସବୁ ମୃତ୍ୟୁବରଣ କରିଛନ୍ତି। ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି, ଯେତେବେଳେ ଯେଉଁ ସମୟରେ ରାଜସଭାରେ, ହସ୍ତିନାପୁର ରାଜସଭାରେ ଦ୍ରୌପଦୀଙ୍କୁ ବିଭସ୍ତ କରିବା ପାଇଁ ଚେଷ୍ଟା କରାଯାଉଥିଲା, ସେହି ସମୟରେ ଭଗବାନ ସମସ୍ତଙ୍କୁ ହତ୍ୟା କରିଦେଇଛନ୍ତି। ଯେଉଁମାନେ ସେଥିରେ ନୀରବ ଦର୍ଶକ ରହିଥିଲେ, ପ୍ରତିବାଦ କରିନଥିଲେ, ଭଗବାନ ସମସ୍ତଙ୍କୁ ହତ୍ୟା କରିଦେଇଛନ୍ତି, ମୟବ୍ୟତା ନିହତା ପୂର୍ବମେବ। କିନ୍ତୁ ତଥାପି ଭଗବାନ କହୁଛନ୍ତି, ଅର୍ଜୁନ, ତସ୍ମାତ୍ ମୁତିଷ୍ଠ ଯଶୋଲ ଅବଶ୍ୟ ଜିତ୍ୱା ଶତ୍ରୁଭୁଙ୍କ ରାଜ୍ୟ ସମୃଦ୍ଧମ ମୟବ୍ୟତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସବ୍ୟସାଚୀନ। ତମେ କେବଳ ନିମିତ୍ତ ହୁଅ, ତମେ ସବୁ ଯଶ ପ୍ରାପ୍ତ ହେବ, ଭଗବାନ ସବୁକିଛି କରିଦେଇଛନ୍ତି, କିନ୍ତୁ ଏଇ ଲୀଳା କରୁଛନ୍ତି ଭଗବାନ। ତେଣୁ ଭଗବାନ ଏଇ ଲୀଳାଟି କରୁଛନ୍ତି, ଆଜି ମୁଚୁକୁନ୍ଦ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଏ ଯେଉଁ ଭଗବାନଙ୍କ ରୂପ ଦର୍ଶନ କରୁଛନ୍ତି, ପାଦ ପଦ୍ମରୁ ବର୍ଣ୍ଣନା କରାଯାଉଛି କେତେ ସୁନ୍ଦର ପାଦ ରହିଛି, ଧ୍ୟାନ କରୁଛନ୍ତି ପାଦ ପଦ୍ମରେ ଯେଉଁ ରହିଛି ଚିହ୍ନ ରହିଛି 19 ଚିହ୍ନକୁ ଯଦି ଧ୍ୟାନ କରିବ ତାହେଲେ କେତେ କ'ଣ ଫଳ ପ୍ରାପ୍ତ ହେବ, ଭଗବାନଙ୍କର ପାଦପଦ୍ମ ଯେଉଁ ରହିଛି ଚନ୍ଦ୍ରଭଳି ସୁଶୀତଳ, ପାଦପଦ୍ମରେ 10ଟି ଯେଉଁ ନଖ ରହିଛି 10ଟି ଚନ୍ଦ୍ର, ହାତରେ ଯେଉଁ 10ଟି ନଖ ରହିଛି 10ଟି ଚନ୍ଦ୍ର, ମୁଖ ଗୋଟେ ଚନ୍ଦ୍ର। ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି, ମଧ୍ୟ ଲୀଳାରେ ସନାତନ ଗୋସ୍ୱାମୀ ଯେତେବେଳେ ଶିକ୍ଷା ଦେଉଛନ୍ତି ସେତେବେଳେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଆ ପୂର୍ବ ଶ୍ଳୋକ ପରେ ବର୍ତ୍ତମାନ ଏହି ଶ୍ଳୋକରେ ଯେଉଁ କହୁଛନ୍ତି, କିଂସ୍ୱି ତେଜସ୍ୱିନାଂ ତେଜ ତେଜ, ଭଗବତ ଗୀତାରେ ଭଗବାନ କହିଲେ ତେଜ ତେଜସ୍ୱିନାମହଂ, କେତେ ତେଜସ୍ୱୀ ବ୍ୟକ୍ତି ସବୁ ରହିଛନ୍ତି ତାଙ୍କ ଭିତରେ, ତାଙ୍କ ତେଜ ହେଉଛନ୍ତି ଭଗବାନ, ତେଜ ତେଜସ୍ୱିନାମହଂ। ତେଣୁ ଇଏ ମଧ୍ୟ ସେଭଳି ଭାବରେ ଭଗବାନ ରୂପ ଦର୍ଶନ କରୁଛନ୍ତି, ଭଗବାନ ରୂପ ଦର୍ଶନ କରୁଛନ୍ତି। ଜଣେ ଭକ୍ତ ଯିଏ ଭଗବାନଙ୍କୁ ଠିକ୍ ଭାବରେ ବୁଝିପାରିବେ, ଜଣେ ଭକ୍ତ ନୁହନ୍ତି ସେ ବୁଝିପାରିବେ ନାହିଁ, ଭଗବାନ ତାଙ୍କ ଭକ୍ତ ପାଖରେ ସୁଲଭ ହେଇଯାଆନ୍ତି। ଭଗବାନଙ୍କୁ କୁହାଯାଏ ବେଦେଶୁ ଦୁର୍ଲଭମ, ବେଦେଶୁ ଦୁର୍ଲଭମ ସୁଲଭମ ଆତ୍ମଭକ୍ତ, ବେଦରେ ମଧ୍ୟ ଜଣେ ବେଦ ଅଧ୍ୟୟନ କରି ମଧ୍ୟ ଭଗବାନ ଜାଣିପାରିବେ ନାହିଁ, କିନ୍ତୁ ଜଣେ ଭକ୍ତି କରୁଛନ୍ତି ମାନେ ସେମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ବୁଝିପାରିବେ। ଭଗବାନ ଯେତେବେଳେ ଲୀଳା କରୁଥିଲେ 5500 ବର୍ଷ ତଳର ଘଟଣା, ଭଗବାନ କୃଷ୍ଣ ଭଗବାନ ବୋଲି କେହି ଜାଣିପାରୁନଥିଲେ, ସମସ୍ତେ ଜାଣିପାରୁନଥିଲେ, କେବଳ ଯେଉଁମାନେ ଭଗବାନ ଭକ୍ତ ସେମାନେ ବୁଝୁଥିଲେ। ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଏକଥା ସୁଖଦେବ ଗୋସ୍ୱାମୀ କହିଛନ୍ତି, ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବତେନ ମାୟା ସୀତାନାଂ ପରଦାନରଦାରକେଣ ସାକଂ ବିଜହୁ କୃତପୁଣ୍ୟ ପୁଞ୍ଜା। ଭଗବାନ ଯେତେବେଳେ ଏଇ ଯେଉଁ ରହିଛି ଅଘାସୁର ବଧ କରୁଥିଲେ ସେହି ସମୟ ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଏ ଶ୍ଳୋକଟି କୁହାଯାଇଛି। ଭଗବାନ ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ଭଗବାନଙ୍କ ଲୀଳାକୁ, ଏ ସାଧୁମାନଙ୍କର ଆନନ୍ଦ କିଭଳି ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ପରିତ୍ରାଣାୟ ସାଧୁନା, ସାଧୁମାନଙ୍କୁ କେମିତି ତ୍ରାଣ କରିବେ ବା ପରିତ୍ରାଣ କରିବେ, କ'ଣ ସାଧୁମାନଙ୍କୁ ବିପଦରୁ ରକ୍ଷା କରିବେ ସେଇଟା ନୁହଁ, ସାଧୁମାନଙ୍କୁ ସବୁବେଳେ ସେମାନେ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ରହନ୍ତି, କିନ୍ତୁ ପରିତ୍ରାଣାୟ ସାଧୁନାଙ୍କ ଅର୍ଥ ହେଉଛି ସାଧୁମାନେ ଏହି ଭଗବାନଙ୍କ ଲୀଳାକୁ ଆସ୍ୱାଦନ କରି ଆନନ୍ଦିତ ହୁଅନ୍ତି। ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ସମାଂ ନିତ୍ୟଂ ତୁଷନ୍ତି ଚ ରମନ୍ତି ଚ। ଭଗବାନ ଏହି ଲୀଳାକୁ ଯେତେବେଳେ ସେମାନେ ସ୍ମରଣ କରନ୍ତି ବା କୀର୍ତ୍ତନ କରନ୍ତି ବା ଧ୍ୟାନ କରନ୍ତି ଶ୍ରବଣ କରନ୍ତି, ସେଥିରେ ସେମାନେ ବହୁତ ଆନନ୍ଦ ଆନନ୍ଦାମ ବୁଦ୍ଧିବର୍ଦ୍ଧନମ, ତାଙ୍କର ଆନନ୍ଦ ବଢି ବଢିକା ଯାଏ। ସେଇ କଥାକୁ ଯେତେ ବାରମ୍ବାର ଶୁଣିଲେ ମଧ୍ୟ ଏ ଭଗବାନ ସାଧୁଙ୍କର ପ୍ରକୃତି ହେଉଛି ଏଇଟା, ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଯତ୍, ଭଗବାନଙ୍କ ଯେଉଁ ଲୀଳା ଏ ଲୀଳାକୁ ସମସ୍ତେ ଶୁଣିଛନ୍ତି, ଯିଏ ଶୁଣିନାହାନ୍ତି ତାଙ୍କ କଥା ଅଲଗା, ଯେଉଁମାନେ ଶୁଣିଛନ୍ତି ମଧ୍ୟ ସେ ତାକୁ ଲାଗିବ ନୂଆ ଭଳି, ଏ ଭଗବାନଙ୍କ ଚରିତ୍ର ଏଭଳି, ଏ ଶାସ୍ତ୍ର ମଧ୍ୟ ସେଇଭଳି ଭାବରେ ଯେତେବେଳେ ଭାଗବତ ଶ୍ରବଣ କରୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ସେଠି ମଧ୍ୟ ତାଙ୍କର ପିତା ରହିଛନ୍ତି ବ୍ୟାସଦେବ ରହିଛନ୍ତି, ବ୍ୟାସଦେବଙ୍କ ଗୁରୁ ନାରଦ ମୁନି ରହିଛନ୍ତି, କିନ୍ତୁ ଯେତେବେଳେ ସେ ଭାଗବତ ଶୁଣୁଛନ୍ତି ତାଙ୍କୁ ଲାଗୁଛି ଏ କଥାକୁ ଆଗରୁ ଶୁଣିନଥିଲେ, ପ୍ରଥମ ଥର ପାଇଁ ଶୁଣୁଛନ୍ତି। ଅଶ୍ରୁତ ଚରମ ଇବମ୍ ବୋଲି କୁହାଯାଇଛି, ଯେତେବେଳେ ଯେଉଁ ରହିଛି ଜଂ ପ୍ରଭଜନ୍ତ ମନୁକେତ ଯ ସ୍ୱାନୁଭାବ ମକ୍ରସ୍ତୁତି ସାରମ ଏକମ୍, ଏହି ଶ୍ଳୋକଟି ଯେଉଁ ମଙ୍ଗଳାଚରଣ କରିଛନ୍ତି ସୁଧ ଗୋସ୍ୱାମୀ, ଏହି ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ତାଙ୍କୁ ଲାଗୁଛି ଏ କଥା ଶୁଣିନାହାନ୍ତି, ପ୍ରଥମ ଥର ପାଇଁ ଶୁଣୁଛନ୍ତି ଏଇଭଳି ଲାଗୁଛି। ପରୀକ୍ଷିତ ମହାରାଜ ମଧ୍ୟ ସୁଖଦେବ ଗୋସ୍ୱାମୀ ସେ କଥା କହିଛନ୍ତି ଦଶମ ସ୍କନ୍ଧ 13 ଅଧ୍ୟାୟରେ, ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଯତ୍, ଭଗବାନ ଅଚ୍ୟୁତଙ୍କର ଲୀଳା ଯେଉଁ ରହିଛି ପ୍ରତିକ୍ଷଣ ଶୁଣିଲେ ମଧ୍ୟ ଲାଗିବ ନୂଆ ଭଳି, ପୁରୁଣା ଭଳି, ସେଥିପାଇଁ ତାଙ୍କୁ କୁହାଯାଏ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ, ଭଗବାନ ସବୁବେଳେ ନୂତନ ରହୁଥିବେ, ଭକ୍ତି ସେଇଟା ଭକ୍ତ ସେଇଟାକୁ ଦେଖିବ, ଭଗବାନଙ୍କ ରୂପ ପରିବର୍ତ୍ତିତ ହୁଏ ଭକ୍ତିରେ, ସେଇଟା ଜଣେ ଜାଣିପାରିବ। ତେଣୁ ସେଇଟା କୁହାଯାଉଛି ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା, ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ଦର୍ଶନ କରୁଛନ୍ତି, ସେ କହୁଛନ୍ତି ଭଗବାନ ଯେଉଁ ଲୀଳା କରୁଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଦେଖିକିରି କହୁଛନ୍ତି, ଏ ଭଗବାନ ଯେଉଁ ଲୀଳା ଚାଲିଛି ବ୍ରହ୍ମ ଯେଉଁମାନେ ଜ୍ଞାନୀମାନେ ବ୍ରହ୍ମ ଯେଉଁମାନେ ଚିନ୍ତନ କରନ୍ତି ଭଗବାନ କୃଷ୍ଣଙ୍କୁ ଦେଖିଲେ ସେମାନେ ବ୍ରହ୍ମସୁଖ ପ୍ରାପ୍ତ ହୁଅନ୍ତି। ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବ ତେନ ମୁକୁନ୍ଦ, ଏଇ ଯେଉଁ ମୁଚୁକୁନ୍ଦ ଭଗବାନଙ୍କ ଦାସ୍ୟ ଲୀଳାରେ ଭଗବାନଙ୍କ ସେବକ ଦାସ୍ୟ ବା ଯାହା ବି ହଉ ଯେଉଁ ଭାବରେ ଯେଉଁମାନେ ଦାସ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି ସେମାନେ ପରଦୈବତେନ ଛୋଟ ପିଲା ଏଇ ଲୀଳାଟି ଯେଉଁ କରିଥିଲେ ଭଗବାନ ଅଘାସୁର ଲୀଳା ଏ କୁମାର ବୟସରେ କରିଥିଲେ, ପଞ୍ଚମ ବୟସରେ କରିଥିଲେ, କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ ପୌଗଣ୍ଡ ବୟସରେ ବର୍ଣ୍ଣନା କଲେ, ଷଷ୍ଠ ବର୍ଷରେ ବର୍ଣ୍ଣନା କଲେ। କାହିଁକି ନା ଏଇ ଯେଉଁ ଲୀଳାଟି ରହିଛି ବହୁତ ଗୁଢ଼ ଲୀଳା, ବ୍ରହ୍ମା ଚୋରି କରି ନେଇଥିଲେ। ତେଣୁ ସେଠି କୁହାଯାଉଛି ଛୋଟ ପିଲା ପାଞ୍ଚ ବର୍ଷ ବାଳକ, କିନ୍ତୁ ଯେଉଁମାନେ ଭଗବାନଙ୍କ ସହ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ଦାସ୍ୟ ଭକ୍ତି ରହିଛି ଭଗବାନଙ୍କର, ଯେମିତି କପିପତି ଦାସ୍ୟ ହନୁମାନ ଅଛନ୍ତି ଭଗବାନଙ୍କର ଦାସ୍ୟ ସହିତ ଦାସ୍ୟ ଭାବରେ ଯୁକ୍ତ ହୋଇ ରହିଛନ୍ତି, ସେମାନେ ଛୋଟ ପିଲା ହେଲେ କ'ଣ ହେବ? ସେ ଭାବନ୍ତି ହେଉଛି ପରଦୈବତେନ, ଆମର ଶ୍ରେଷ୍ଠ ଦେବତା ଇଏ ପରଦୈବତେନ। କିନ୍ତୁ ମାୟା ଶ୍ରୀତାନାଂ ନରଦାର କେଣ, ଯେଉଁମାନେ ମାୟାର ଅଧୀନରେ ରହିଛନ୍ତି ସେମାନେ ଭାବି ଛାଟ ସାମାନ୍ୟ ମନୁଷ୍ୟ ଜଣେ ଅବଜାଣନ୍ତି ମା ମୁଢ଼ା ମାନୁଷୀ ତନୁମାଶ୍ରିତମ, ଭଗବାନଙ୍କୁ ମୂର୍ଖ ଲୋକମାନେ ଜାଣିପାରନ୍ତି ନାହିଁ, ସେମାନେ ଭାବନ୍ତି ଏଇ ଜଣେ ମନୁଷ୍ୟ ଆମ ଭଳି ମନୁଷ୍ୟ। ତେଣୁ ସାକଂ ବିଜହୁ କୃତପୁଣ୍ୟ ପୁଞ୍ଜା, ଯେଉଁମାନେ ଭଗବାନଙ୍କ ସହିତ ଏଇ ଲୀଳା ସବୁ କରୁଛନ୍ତି ସେମାନେ ଅନେକ ବହୁତ ପୁଣ୍ୟ ସଞ୍ଚୟ କରିଛନ୍ତି, କୃତପୁଣ୍ୟ ପୁଞ୍ଜା ଆଜି ଭଗବାନଙ୍କ ସହିତ ଲୀଳା କରୁଛନ୍ତି। ଏହିସବୁ ଭଗବାନଙ୍କ ଲୀଳାକୁ ଯେଉଁ ଆମେ ଶ୍ରବଣ କରୁଛେ ଇଏ ମଧ୍ୟ ଆମେ କୃତପୁଣ୍ୟ ପୁଞ୍ଜା, ଆମେ ମଧ୍ୟ ସେଇଭଳି ଭାବରେ ବହୁତ ପୁଣ୍ୟ କରିଥିଲେ ଯେଉଁଥିପାଇଁ ଆମେ ଭଗବାନଙ୍କ ଲୀଳାକୁ ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ ବା ସ୍ମରଣ କରୁଛେ, କୃତପୁଣ୍ୟ ପୁଞ୍ଜା। ଭାଗ୍ୟ ସେତିକି ନଥିଲେ ଜଣେ ଏସବୁ ସାଧୁ ଏସବୁ ସଭା ବା ସାଧୁ ସଙ୍ଗ କରିପାରିବେ ନାହିଁ, ବିନା କ'ଣ ଆମର ତୁଳସୀଦାସ କହୁଛନ୍ତି ସେଇଟା, ଏତିକି ପୁଣ୍ୟ ନହେଲେ ଜଣେ ସାଧୁ ସଙ୍ଗ କରିବେ ନାହିଁ। ଯାହାକୁ ତେଣୁ ଇଏ ଯେଉଁ ଭଗବାନ ଦର୍ଶନ କରୁଛନ୍ତି, ଭଗବାନ ଦର୍ଶନ କରି ପ୍ରଥମେ ପାଦ ପଦ୍ମରୁ ଦର୍ଶନ କରୁଛନ୍ତି ଭଗବାନଙ୍କର, କେତେ ସୁନ୍ଦର ପାଦ ରହିଛି, କୋମଳ ପାଦ ଭଗବାନଙ୍କର, ପାଦକୁ ପଦ୍ମ ସହିତ ତୁଳନା କରାଯାଇଛି ପାଦ ପଦ୍ମ। ତେଣୁ ସେଇ ପାଦ ପଦ୍ମରୁ ଆରମ୍ଭ କରି ବର୍ତ୍ତମାନ କହୁଛନ୍ତି କିଂ ସ୍ୱିତ୍ ତେଜସ୍ୱିନା ତେଜୋ, ଯେତେ ତେଜିଆନ ବ୍ୟକ୍ତି ଅଛନ୍ତି ତାଙ୍କର ତେଜ ହେଉଛନ୍ତି ଭଗବାନ, ଭଗବଦ୍ଗୀତାରେ କହିଲେ ଭଗବାନ ବହୁତ ତେଜିଆନ ବ୍ୟକ୍ତି। ଭଗବାନ ଯେତେବେଳେ ମହାପ୍ରଭୁ ଯେତେବେଳେ ଲୀଳା କରୁଥିଲେ, ଚୈତନ୍ୟ ମହାପ୍ରଭୁ ଲୀଳା ବାରଣାସୀରେ ଯାଇଥିଲେ, ବୃନ୍ଦାବନ ଯାଉଥିବା ସମୟରେ ବାରଣାସୀରେ କିଛି ଦିନ ରହିଥିଲେ, ସେହି ସମୟରେ ଯେଉଁ ରହିଛନ୍ତି ମାୟାବାଦୀ ସନ୍ନ୍ୟାସୀ ପ୍ରକାଶାନନ୍ଦ ସରସ୍ୱତୀ, ତାଙ୍କର କେତେ 60,000 ଶିଷ୍ୟ ନା କେତେ, ମୁଁ ଭାବୁଛି 10,000 ବୋଲି, କିନ୍ତୁ ମୁଁ ଶୁଣ 60,000 ନା କ'ଣ ଏମିତି, ଏତେ ଶିଷ୍ୟ ଥିଲେ ତାଙ୍କର। ଯାହାକି ହଉ ସେମାନେ ମାୟାବାଦୀ, କୃଷ୍ଣେ ଅପରାଧୀ, ମାୟାବାଦୀ ମାନେ ଭଗବାନଙ୍କ ପ୍ରତି ଅପରାଧ କରୁଛନ୍ତି, ସେମାନେ ଯେହେତୁ ଭଗବାନଙ୍କର କ'ଣ ରୂପ ନାହିଁ, ତାଙ୍କର ହାତ ନାହିଁ, ତାଙ୍କର ପାଣି ପାଦ ନାହିଁ, ଏସବୁ ଭଳି କହିକି ତାଙ୍କ ପ୍ରତି ଅପରାଧ କରନ୍ତି। ତେଣୁ ସେମାନେ ଯେଉଁ ରହିଛି ଭଗବାନଙ୍କ ନାମ ବି ନେଇପାରନ୍ତି ନାହିଁ। ପ୍ରକାଶାନନ୍ଦ ସରସ୍ୱତୀ ଯେତେବେଳେ ଜାଣିଲେ ଏ ନିମାଇ ପଣ୍ଡିତ ଇଏ ହେଉଛନ୍ତି ଶ୍ରୀକୃଷ୍ଣ ଚୈତନ୍ୟ, ତାଙ୍କ ନାମ ହେଇଥିଲା ଶ୍ରୀକୃଷ୍ଣ ଚୈତନ୍ୟ, ଯଦିଓ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ କିନ୍ତୁ ସେ ସନ୍ନ୍ୟାସୀ ନାମ ନେଇନଥିଲେ, ବ୍ରହ୍ମଚାରୀ ନାମଟିକୁ ଧାରଣ କରିଥିଲେ କେଶବ ଭାରତୀଙ୍କୁ ଠାରୁ, ସେ ସନ୍ନ୍ୟାସ ନାମ ନେଇନଥିଲେ। ତେଣୁ ଶ୍ରୀକୃଷ୍ଣ ଚୈତନ୍ୟ ଯେତେବେଳେ ସେ କହୁଛନ୍ତି, ସେ କହିପାରୁନଥିଲେ ଶ୍ରୀକୃଷ୍ଣ ନାମ ନେଇପାରୁନଥିଲେ, ସେ କହୁଥିଲେ ଚୈତନ୍ୟ ଶ୍ରୀକୃଷ୍ଣ, କାରଣ ଭଗବାନଙ୍କର ନାମ, ଭଗବାନ ତ ଅପରାଧ କରିଥିବାରୁ ଭଗବାନ ନାମ ତାଙ୍କ ପାଟିରେ ଆସିବ ନାହିଁ। ଯେଷାଂ ତୁ ଅନ୍ତର୍ଗତ ପାପଂ ଜନାନାଂ ପୁଣ୍ୟକର୍ମଣାଂ ତେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ଭଜନ୍ତି ମାନ ଦୃଢ଼ବ୍ରତା, ଯେଉଁମାନଙ୍କର ପାପକର୍ମର ପୁଣ୍ୟ ଫଳ ପାପକର୍ମର ଫଳ ଶେଷ ହେଇଯାଇଛି, ଯେଷାଂ ତୁ ଅନ୍ତର୍ଗତ ପାପଂ, ଯେତେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାରେ ସେହି ସମୟରେ, ଯେତେବେଳେ ଆସିଥିଲେ ସବୁ ଖ୍ରୀଷ୍ଟିଆନ ମାନେ, ସେମାନେ ତାଙ୍କର ସବୁ ଲିଡ଼ର ମାନେ ପାଦ୍ରୀ ଫାଦ୍ରୀ ଯେଉଁ କହନ୍ତି, ଯାକୁ ବିଶପ୍ ଯେଉଁ ରହିଛି, ସେମାନେ ସବୁ ଆସିଥିଲେ ପ୍ରଭୁପାଦ ସହିତ କଥା ହେବା ପାଇଁ, ସେମାନେ ଜାଣିବା ପାଇଁ ଚାହିଁଥିଲେ ଭଗବାନ ବିଷୟରେ କିଛି ଶୁଣିବେ, କଥା ଶୁଣିବେ। କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ଆସି ତାଙ୍କ ସହିତ କଥା ହେଲେ, ସେହି ସମୟରେ ପ୍ରଭୁପାଦ ମହାରାଜ କହିଲେ, ତୁମ ଭିତରୁ କିଏ ଖ୍ରୀଷ୍ଟିଆନ ଜଣେ ଅଛ? ଖ୍ରୀଷ୍ଟିଆନ ଯେଉଁ ରହିଛି, ଯେଉଁ ତାଙ୍କର ଓଲ୍ଡ ଟେଷ୍ଟାମେଣ୍ଟ ରହିଛି, ତାର ଦେହରେ 10 ନିର୍ଦ୍ଦେଶ ରହିଛି, 10 କମାଣ୍ଡମେଣ୍ଟସ୍ ରହିଛି। ତାର ପ୍ରଥମ କମାଣ୍ଡମେଣ୍ଟ ହେଉଛି ଦାଓ ଶାଲ୍ ନଟ୍ କିଲ୍, ତୁମେ ହତ୍ୟା କରିବ ନାହିଁ। ତେଣୁ ସେମାନେ କହନ୍ତି ଯୀଶୁଖ୍ରୀଷ୍ଟ ଯେଉଁ କହିଛନ୍ତି ଦାଓ ଶାଲ୍ ନଟ୍ କିଲ୍, ତାର ଅର୍ଥ ହେଉଛି ତୁମେ ମନୁଷ୍ୟକୁ ହତ୍ୟା କରିବନି ବୋଲି କୁହାଯାଉଛି। ତେଣୁ ପ୍ରଭୁପାଦ କହିଲେ ମନୁଷ୍ୟକୁ ଯଦି ହତ୍ୟା କରାଯିବା କଥା ତାହେଲେ ସେଇଟା ଇଂଲିଶ ୱାର୍ଡ଼ କ'ଣ ତାର ହେବ? ଯୀଶୁଖ୍ରୀଷ୍ଟ ଇଂଲିଶ ଜାଣିନାହାନ୍ତି, ସେଇଟା ହେବା କଥା ମର୍ଡର ବୋଲି ହେବା କଥା, ସେ କାହିଁ କିଲ୍ ବୋଲି କହିଲେ? ତେଣୁ ତାଙ୍କର ଧାରଣା ଏ ପଶୁପକ୍ଷୀମାନଙ୍କର କିଛି ଆତ୍ମା ନାହିଁ, ଆତ୍ମା କେବଳ ମନୁଷ୍ୟ ପାଖରେ ଅଛି। ତେଣୁ ଏଇଭଳି ଭାବରେ ପ୍ରଭୁପାଦ ଯେତେବେଳେ କଥା ହେଲେ ତଥାପି ସେମାନେ କହିଲେ ଆମେ ଟିକେ ଚାହୁଁଛୁ ଭଗବାନଙ୍କର ଟିକେ ବିଷୟରେ ଉନ୍ନତ କଥା କିଛି ଶୁଣିବା ପାଇଁ। ତେଣୁ ପ୍ରଭୁପାଦ ଏଇ ପ୍ରଥମେ ଏଇ ଶ୍ଳୋକଟି କହିଲେ, ଯେସାଙ୍କୁ ଅନ୍ତର୍ଗତ ପାପମ, ଯେଉଁମାନେ ପାପ ସେ ସେଇ ନାହିଁ ସେମାନେ କ'ଣ ଭଗବାନଙ୍କୁ ଭଜନ କରିବେ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ କ'ଣ ଭଗବାନ ଭଜନ କରିବେ? ପାପ ସେ ସେଇ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ସେଇଟା କହିଲେ, ଯେଉଁମାନେ ପାପୀ ବି ଅଛନ୍ତି ସେମାନେ କ'ଣ ଉନ୍ନତ କଥା? ଫାଷ୍ଟ ଏଇଟାକୁ ଅବଜର୍ଭ କର, ଏଇଭଳି ଭାବରେ ତାଙ୍କୁ କିଛି କହିଲେ ନାହିଁ, ହାୟର ଟ୍ରୁଥ୍ ବିଷୟରେ କିଛି କହିଲେ ନାହିଁ। ତେଣୁ ଯେଉଁମାନେ ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ଏଇ ଭଗବାନ କଥାକୁ ଶ୍ରବଣ କରିବେ ବା କୀର୍ତ୍ତନ କରିବେ, ଆସ୍ୱାଦନ କରିବେ, ପାପୀ ବ୍ୟକ୍ତିମାନେ ସେଇଟା ବୁଝିପାରିବେ ନାହିଁ। କିନ୍ତୁ ପାପୀ ବ୍ୟକ୍ତି ହେଲେ ମଧ୍ୟ ଯଦି ସେ ସୌଭାଗ୍ୟବଶତଃ ସାଧୁଙ୍କର ସଙ୍ଗ କଲେ, ତାହେଲେ ଯଦି ଭଗବାନଙ୍କ ଶରଣରେ ଗଲେ, ଅପିଚେତ ଶୁଦ୍ରାଚାରୋ ଭଜତେ ମହାମନନ୍ୟ ଭାଗ ସାଧୁର ଏବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହୋଇସ, ଦୁରାଚାରୀ ବ୍ୟକ୍ତି ହେଲେ ମଧ୍ୟ ପାପୀ ବ୍ୟକ୍ତି ହେଲେ ମଧ୍ୟ ଯଦି ସେ ଭଗବାନ ଭଜନ କଲେ ସେ ସାଧୁରେ ପରିଣତ ହୋଇଯିବେ। କ୍ଷିପ୍ରଂ ଭବତି ଧର୍ମାତ୍ମା, ଖୁବ୍ ଶୀଘ୍ର ସେ ସାଧୁରେ ପରିଣତ ହୋଇଯିବେ। ଶାଶ୍ୱତ ଶାନ୍ତି ନିଗଚ୍ଛନ୍ତି, ପୂର୍ଣ୍ଣ ଶାନ୍ତି ସେମାନେ ପ୍ରାପ୍ତ ହେବେ। କୌନ୍ତେୟ ପ୍ରତି ଜାନି ନମେ ଭକ୍ତ ପ୍ରଣଶ୍ୟତି, ଭଗବତ ଗୀତାରେ ଇଏ ଗୋଟିଏ ଶ୍ଳୋକ ହେଉଛି ବିରଳ ଶ୍ଳୋକ, କାରଣ ଭଗବତ ଗୀତାରେ ଯେତେ ସବୁ ଜ୍ଞାନ ଦେଇଛନ୍ତି ଭଗବାନ ଅର୍ଜୁନଙ୍କୁ ସବୁ କଥା ନିଜେ କହିଦେଇଛନ୍ତି, କିନ୍ତୁ ଇଏ ଗୋଟିଏ ଶ୍ଳୋକ ନିଜେ ନ କହି କହିଲେ ଅର୍ଜୁନ ତମେ କୁହ, ଅର୍ଜୁନ ତମେ କୁହ, ମୁଁ କହିବି ନାହିଁ ଏ କଥାଟି। କୌନ୍ତେୟ ପ୍ରତି ଜାନି, ଏ କୁନ୍ତି ପୁତ୍ର ତୁମେ ଘୋଷଣା କର ଦୃଢ଼ ଭାବରେ, ଓ ସନ୍ ଅଫ୍ କୁନ୍ତି ଡିକ୍ଲେୟାର ଇଟ୍ ବୋଲ୍ଡଲି, ପ୍ରଭୁପାଦ ମହାରାଜ କହିଛନ୍ତି, ତମେ ଘୋଷଣା କର ମୋର ଭକ୍ତର କେବେ ବିନାଶ ହେବ ନାହିଁ। ନିଜେ ଭଗବାନ ନ କହିକି ତାଙ୍କର ଭକ୍ତଙ୍କ ଦ୍ୱାରା ଏଇଟା ଘୋଷଣା କଲେ, କାହିଁକି ନା ଯଦି ଦରକାର ପଡ଼େ ଭଗବାନ ତାଙ୍କର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦିଅନ୍ତି। ତେଣୁ ଯେଉଁମାନେ ଜାଣିଛନ୍ତି ଭଗବାନ ବିଷୟରେ ସେମାନେ ଭଗବାନ ପ୍ରତିଜ୍ଞା ଭଙ୍ଗ କରିଦେଉଛନ୍ତି, ତାଙ୍କ କଥାରେ କ'ଣ ଭରସା ଅଛି? ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଏଇଟା କୌନ୍ତେୟ ପ୍ରତି ଜାନି, ଏ କୁନ୍ତିପୁତ୍ର ତୁମେ ପ୍ରତି ଜାନ ତୁମେ ଘୋଷଣା କର। ଦୁଇଟି ଶବ୍ଦ ରହିଛି, ପ୍ରତି ଜାନି ପ୍ରତି ଜାନେ, ଦୁଇଟି ଶବ୍ଦ ରହିଛି, ଗୋଟେ ହେଉଛି ପରସ୍ମୈପଦୀ, ଗୋଟେ ହେଉଛି ଆତ୍ମନିପଦୀ ପଦ। କୌନ୍ତେୟ ପ୍ରତି ଜାନି ତୁମେ ଘୋଷଣା କର, କିନ୍ତୁ ଭଗବାନ ନିଜେ ଘୋଷଣା କଲେ ଅନ୍ତିମରେ, ସତ୍ୟନ୍ତେ ପ୍ରତି ଜାନେ, ଏ ପ୍ରତି ଜାନେ ଶବ୍ଦ ବ୍ୟବହାର କରାଯାଇଛି, ଏଠି ପ୍ରତି ଜାନି ଏଠି ପ୍ରତି ଜାନେ, ସେଠି ଭଗବାନ ଘୋଷଣା କରୁଛନ୍ତି, ଏଠି ଭଗବାନ କହିଲେ ତୁମେ ଘୋଷଣା କର। ଏ ଦୁଇଟି ଶବ୍ଦ ରହିଛି, ଗୋଟେ ହେଉଛି ଆତ୍ମନିପଦୀ, ଗୋଟେ ହେଉଛି ପରସ୍ମୈପଦୀ, ଆକ୍ଟିଭ୍ ଭଏସ୍ ପାସିଭ୍ ଭଏସ୍ ଯେଉଁ ରହିଛି। ତେଣୁ ଭଗବାନ ସବୁବେଳେ ଅସାଧୁ ବ୍ୟକ୍ତି ସାଧାରଣତଃ ସେମାନେ ଭଗବାନଙ୍କର ଭଜନ କରିପାରିବେ ନାହିଁ, ଭଗବାନ ନାମ ନେଇପାରିବେନି, ଭଗବାନ କଥା ଶ୍ରବଣ କରିପାରିବେ ନାହିଁ। ତେଣୁ ଭଗବାନଙ୍କ ରୂପ ଯେଉଁ ତେଜ ତେଜସ୍ୱୀ ନାମ ଅହମ୍, ଯେ ଏଠି କହିଲେ କିଂ ସ୍ୱେତ, ଆମର ଏ ଶ୍ଳୋକରେ ଟିକେ ତ ଯେଉଁ ରହିଛି ଏଇଟା ଦ୍ୱିତୀୟ ତ ହେବ, ଆଉ ପୂର୍ବ ଶ୍ଳୋକରେ ମଧ୍ୟ ଯେଉଁ କୁହାହଉଥିଲା ସେଇଟା ହେଉଛି ଯେଉଁ ପଦଭ୍ୟାମ ପଦଭ୍ୟାମ ଲେଖାଯାଇଛି ସେଇଟା ଭୁଲ ଅଛି, ପଦଭ୍ୟାମ ହେବ, ଦର ହଳତ ରହିବ, ଏଠି ଭୁଲ ଭାଲ ଅଛି। ଆମେ ଭାବିଲୁ ନୂଆ ବହିରେ କିଛି ଠିକ୍ ଥିବ, କିନ୍ତୁ ନୂଆ ବହିରେ ମଧ୍ୟ ଭୁଲ ରହିଛି, ମାନେ ପ୍ରିଣ୍ଟିଂ ମିଷ୍ଟେକ୍ ରହିଛି। ତେଣୁ ଏଠି ସ୍ୱିତ ସ୍ୱିତ ମାନେ ଅଥବା ଏଇଭଳି ଭାବରେ ପିଙ୍କ ସ୍ୱିତ, ତେଣୁ ଦୁଇଟି ତ ମିଶିଲେ ଦ୍ୱିତୀୟ ତ ହେବ, କିନ୍ତୁ ଗୋଟିଏ ସିଙ୍ଗିଲ୍ ତ ରହିଛି ଏଇଟା, ସେଥିପାଇଁ ଆମେ ଠିକ୍ ଭାବରେ ବୁଝି ହେବନି। କିଙ୍କ ସ୍ୱିତ ତେଜସ୍ୱୀ ନାମ ତେଜ, ତେଜସ୍ୱୀ ମାନଙ୍କର ଆପଣ ତେଜ, ତାଙ୍କ ତେଜ ଦେଖି ହଁ ମହାପ୍ରଭୁ କଥା ପଡ଼ିଥିଲା ବୁଲିଗଲି, ମହାପ୍ରଭୁ ଯାଇଥିଲେ ବାରଣାସୀକୁ, ସେଇଭଳିଆ ପ୍ରକାଶାନନ୍ଦ ସରସ୍ୱତୀ ଭଗବାନ ନାମ ନେଇପାରୁନଥିଲେ, ଚୈତନ୍ୟ ବୋଲି କହୁଥିଲେ, ଭାବୁଥିଲେ ଇଏ ଗୋଟେ ଆମର ଆମ ଗୋଷ୍ଠୀର ଇଏ ସନ୍ନ୍ୟାସୀ ଆମ ସହିତ ସଙ୍ଗ କରୁନାହାନ୍ତି, ଯାଇକିରି ରାସ୍ତାରେ ଯଦି ନୃତ୍ୟ କରୁଛନ୍ତି, ପାଗଳ ଭଳି ନୃତ୍ୟ କରୁଛନ୍ତି,
ଏଇଭଳି ଭାବରେ କହିଲେ ଏ କଥା ସବୁ ବିସ୍ତାର ଭାବରେ ରହିଛି, ଆମର ସମୟ ନାହିଁ, ଆମେ ଖାଲି ସଂକ୍ଷେପରେ କହିବା ଯେ ଯେତେବେଳେ ଭଗବାନ ବସିଲେ ଯାଇ ଗଲେ, ଗୋଟେ ସାନ ଓଡ଼ିଆ ବ୍ରାହ୍ମଣ ଜଣେ ରହିଛନ୍ତି, ସିଏ ବ୍ୟବସ୍ଥା କଲେ, ମିଟିଂର ବ୍ୟବସ୍ଥା କଲେ, ମହାପ୍ରଭୁ ଯାଉନଥିଲେ ତାଙ୍କ ପାଖକୁ, ତେଣୁ ସେ ପଳେଇଗଲେ ବୃନ୍ଦାବନ ପଳେଇଗଲେ, ଭଗବାନ ତାଙ୍କ ସହିତ ମିଶିଲେ ନାହିଁ। ବୃନ୍ଦାବନରୁ ଆସିଲା ପରେ ଏ ବ୍ରାହ୍ମଣ ଜଣଙ୍କ ବ୍ୟବସ୍ଥା କଲେ, ତାଙ୍କ ସହିତ ମିଳନର ବ୍ୟବସ୍ଥା କଲେ। ତେଣୁ ଭଗବାନ ଯେତେବେଳେ ଗଲେ, ପ୍ରକାଶାନନ୍ଦ ସରସ୍ୱତୀ ବହୁତ ଉଚ୍ଚ ଆସନରେ ବସିଛନ୍ତି, ତାଙ୍କର ଶିଷ୍ୟମାନେ ସବୁ ବସିଛନ୍ତି, ମହାପ୍ରଭୁ ବସିଲେ, ଯେଉଁଠି ପାଦ ଧୁଆଯାଉଛି ସେ ପାଦ ସ୍ଥାନରେ ବସିଲେ, ସେଇଠି ବସିକି ତାଙ୍କ ନିଜ ତେଜକୁ ପ୍ରକାଶ କଲେ। ଏଠି ଭଗବତ ଗୀତାରେ କୁହାଯାଇଛି, ଦିବି ସୂର୍ଯ୍ୟ ସହସ୍ର ଭାବେ ଯୁଗପତ ଉତ୍ଥିତା, 1000 ସୂର୍ଯ୍ୟ ଯଦି ଏକ ସମୟରେ ଉଦୟ ହେବେ, ଯେଉଁ ତେଜ ଆସିବ, ସେହି ତେଜ ବିଶ୍ୱରୂପ ଦର୍ଶନରେ ଭଗବାନର ଦର୍ଶନ କରୁଛନ୍ତି ଅର୍ଜୁନ। ସେମାନେ ଆଖିରେ ଦେଖିପାରିବେନି, ସେଠି ଭଗବାନ କହିଲେ, ନ ତୁ ମାଂ ସକ୍ୟସ ଦର୍ଶୀ ମନେ ନେଇବ ସୋ ଚକ୍ଷୁଷା, ଦିବ୍ୟମ ଦଦାମି ଚକ୍ଷୁ, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ଯାହାଫଳରେ କି ତୁମର ଏ ରୂପକୁ ଦେଖିପାରିବ। ତେଣୁ ପ୍ରକାଶାନନ୍ଦ ସରସ୍ୱତୀ ଦେଖିଲେ ଯେତେବେଳେ ଜ୍ୟୋତ୍ସ୍ନା ଯେଉଁ କିରଣ ବିଚରଣ ହେଉଛି, ସେ ଆଶ୍ଚର୍ଯ୍ୟ ହେଇଗଲେ, ରହିପାରିଲେ ନାହିଁ, ତଳୁ ପଳେଇ ଆସିଲେ, ତାଙ୍କୁ ଧରିକିରି ଅନୁରୋଧ କରି ନେଲେ, ଆପଣ କାହିଁକି ଏଠି ବସିଛନ୍ତି, ଆସନ୍ତୁ ଆମ ପାଖରେ ବସିବେ। ସେ କହିଲେ, ମୁଁ ହେଉଛି ନୀଚ ସ୍ତରରେ ଅଛି, ମୁଁ ଜଣେ ନୀଚ ସ୍ତରର ସନ୍ନ୍ୟାସୀ, ଭାରତୀ କେଶବ ଭାରତୀ ତ ନେଇଛନ୍ତି, ସିଏ ତାଙ୍କ ଭିତରେ ମଧ୍ୟ ସନ୍ନ୍ୟାସୀ ରହିଛି, ତାରତମ୍ୟ ରହିଛି। ଆମର ବୈଷ୍ଣବମାନେ ସେ ସବୁ ଟାଇଟେଲ ଗ୍ରହଣ କରନ୍ତି ନାହିଁ, ସନ୍ନ୍ୟାସୀମାନଙ୍କର ଯେଉଁ ଟାଇଟେଲ ରହିଛି ସେ ଟାଇଟେଲ ଗ୍ରହଣ କରନ୍ତି ନାହିଁ। ତେଣୁ ଏ ଯେଉଁ କହିଲେ ଯେ ମୁଁ ନୀଚ ସନ୍ନ୍ୟାସୀ, ଆପଣ ଉଚ୍ଚ ସନ୍ନ୍ୟାସୀ, ଆପଣ ଉଚ୍ଚରେ ରହନ୍ତୁ, ମୁଁ ଏଇଠି ବସିବି, ନା ନାହିଁ ଆପଣ ଆସନ୍ତୁ, ଏସବୁ ଆଲୋଚନା ହେଇଛି। ଆମେ ସେଟା ଆଲୋଚନା କରିବା ନାହିଁ, ଆମର ଖାଲି କଥା କହିବା, ତେଜ ତେଜସ୍ୱୀ ନାମ ଅହମ୍, ଯେଉଁ ତେଜ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ପ୍ରକାଶାନନ୍ଦ ସରସ୍ୱତୀ, ଭଗବାନଙ୍କର ଏତେ ତେଜ ରହିଛି, ତେଜ ପ୍ରକାଶ କରିଥିଲେ ଭଗବାନ, ତେଣୁ ଆଜି ଏ ଦର୍ଶନ କରୁଛନ୍ତି ତେଜ। ସେଥିପାଇଁ କ'ଣ କିଙ୍ଗ ସ୍ୱୀଟ ତେଜସ୍ୱୀ ନାଙ୍ଗ ତେଜ, ଆପଣଙ୍କର ତେଜସ୍ୱୀ ମହାନଙ୍କର ଆପଣ ତେଜ, ତେଜ ରୂପକ ମୂର୍ତ୍ତି ପ୍ରକାଶ କରିଛନ୍ତି, ତେଜ ରୂପକ ମୂର୍ତ୍ତି ବିଗ୍ରହ ପ୍ରକାଶ କରିଛନ୍ତି ଆପଣ, କିଏ ଆପଣ? ଆଠଟି ଶ୍ଳୋକରେ କହିବେ, ଭଗବାନ ବା ବିଭାବସୁ, ବିଭାବସୁ କହିଲେ ଅଗ୍ନି, ଅଗ୍ନିଦେବଙ୍କର କେତେ ତେଜ ରହିଛି ସେଇଭଳି ଭାବରେ, ଅଗ୍ନି ଅଗ୍ନିଙ୍କର ମଧ୍ୟ ତେଜ ରହିଛି, ବିଭାବସୁ, ତେଣୁ ବସୁନାଙ୍କ ପାବଗସ୍ତାଶ୍ମି, ଭଗବତ ଗୀତାରେ ଭଗବାନ କହିଲେ ବସୁମାନେ ଏ ଅଗ୍ନି ସବୁ ରହିଛନ୍ତି, ସେମାନଙ୍କୁ ବସୁ ବୋଲି କୁହାଯାଏ, ବିବାହ ବସୁ, ଜଣେ ବସୁ ଇଏ ବସୁନାଙ୍କ ପାବଗସ୍ତାଶ୍ମି, ପାବକ କହିଲେ ଅଗ୍ନି, ବସୁମାନଙ୍କ ଭିତରେ ମୁଁ ହେଉଛି ଅଗ୍ନି ଶ୍ରେଷ୍ଠ, ତେଣୁ ଏଇଟା କହିଲେ ଭଗବାନ ବା ବିବାହ ବସୁ, ଆପଣ ସେଇ ବସୁମାନଙ୍କ ଭିତରେ ଶ୍ରେଷ୍ଠ ବ୍ୟକ୍ତି କି ଶ୍ରେଷ୍ଠ ଦେବତା କି, ବିବାହ ବସୁ, ଅଗ୍ନିର ତେଜ ରହିଛି, ବିବାହ ବସୁ, ଭଗବାନ ବା ବିବାହ ବସୁ, ସୂର୍ଯ୍ୟ ସୋମ ମହେନ୍ଦ୍ର ବା ଆପଣ ସୂର୍ଯ୍ୟ ସୂର୍ଯ୍ୟଦେବ, ଯେତେବେଳେ ସତ୍ରାଜିତ ଭାଗବତ ବର୍ଣ୍ଣନା କରାଯାଇଛି, ଆ ପରେ ସବୁ ଭଗବାନଙ୍କ ବିବାହ ଲୀଳା ବର୍ଣ୍ଣନା କରାଯିବ, 52 ଅଧ୍ୟାୟରୁ ଭଗବାନଙ୍କ ବିବାହ ଲୀଳା ଆସିବ, 16108 ରାଣୀ ବିବାହ କରିବେ ଭଗବାନ। ତେଣୁ ସତ୍ରାଜିତ ଯିଏ ସତ୍ୟଭାମାଙ୍କ ପିତା, ସେ ଥରେ ଆସୁଥିଲେ ଦ୍ୱାରକାରେ, ଭଗବାନ ପଶା ଖେଳୁଥିଲେ ତାଙ୍କ ପାର୍ଶ୍ୱଦମାନଙ୍କ ସହିତ, ତେଣୁ ଯେତେବେଳେ ସତ୍ରାଜିତ ଆସୁଛନ୍ତି, ତାଙ୍କ ଧାରଣ କରିଛନ୍ତି ଗୋଟେ ମଣି, ସମନ୍ତ ମଣି, ଯେଉଁଟା ସୂର୍ଯ୍ୟଦେବ ଦେଇଥିଲେ, ସୂର୍ଯ୍ୟଦେବଙ୍କ ଉପାସକ ସେ ଥିଲେ, ତାଙ୍କୁ ଦେଖି ଦ୍ୱାରକାବାସୀମାନେ ଭାବୁଛନ୍ତି ସୂର୍ଯ୍ୟଦେବ ଆସୁଛନ୍ତି, ସେ କହୁଛନ୍ତି ପ୍ରଭୁ ଆପଣ ଭଗବାନ ସୂର୍ଯ୍ୟଦେବ ଆସୁଛନ୍ତି ଦର୍ଶନ କରିବା ପାଇଁ, ଭଗବାନ ଜାଣିଥିଲେ ଭଗବାନଙ୍କ ନାଁ ଆସିଛନ୍ତି ସତ୍ରାଜିତ, ତେଜ ରହିଛି ତାଙ୍କର, ଅଶେଷ ତେଜ ରହିଛି, ସୂର୍ଯ୍ୟଲୋକ ଆମେ ଯାଇପାରିବା ନାହିଁ, କାରଣ ଆମେ ଏ ଶରୀରରେ ସୂର୍ଯ୍ୟଲୋକରେ ପ୍ରବେଶ କରିପାରିବା, ଚନ୍ଦ୍ରଲୋକରେ ମଧ୍ୟ ପ୍ରବେଶ କରିପାରିବା ନାହିଁ, ସେଭଳି ଭାବରେ ଶରୀର ଦରକାର, ତେଜ ଦରକାର, ଅଗ୍ନି ଅଗ୍ନି ହେଉଛି ତେଜ, ଭୂମି ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏ ପାଞ୍ଚଟି ତତ୍ତ୍ୱରେ ଆମର କ'ଣ ସ୍ଥୂଳ ଶରୀର ତିଆରି ହୋଇଛି, ଯଦି ଏ ଶରୀରରେ ଅଗ୍ନିର ପରିମାଣ ଅଧିକ ରହିବ ଆମେ, ତାହେଲେ ଆମର ମଧ୍ୟ ତେଜ ସେଇଭଳି ଭାବରେ ବାହାରିବ, ତେଜ ତେଜ ଶ୍ରୀନାମ ଭଗବାନ ବା ବିଭାବସୁ। ଆମେ ଏଇ ଶ୍ଳୋକଟି କହିଲା, ଆସନ୍ତାକାଲି ଆ ପର ଶ୍ଳୋକ କହିବେ, ଆମେ ସେଠାରେ ଆଲୋଚନା କରିପାରିଲେ ନାହିଁ, 29 ଶ୍ଳୋକ ଆପଣ କହିବେ, ସୂର୍ଯ୍ୟ ସୋମ ମହେନ୍ଦ୍ର ବା ମହେନ୍ଦ୍ର ଇନ୍ଦ୍ର ମଧ୍ୟ ସେଭଳି ଭାବରେ ତେଜସ୍ୱୀ ରହିଛନ୍ତି, ତାଙ୍କର ମଧ୍ୟ ସେଇ ତେଜ ରହିଛି, ଲୋକପାଳ ଅପରୋପୀ ବା କୁବେର ଇତ୍ୟାଦି, ଯେଉଁ ଆଚାର୍ଯ୍ୟ କହିଛନ୍ତି କୁବେର ଇତ୍ୟାଦି, ଏମାନେ ସବୁ ଲୋକପାଳ, ଅନ୍ୟ ବହୁତ ଲୋକପାଳ ରହିଛନ୍ତି, ଆପଣ ସେଇ ଲୋକପାଳ ବା
ତେଜ ରହିଛି। ଏଇଭଳି ଭାବରେ ଆଠଟି ଶ୍ଳୋକରେ ତାଙ୍କ ଭଗବାନଙ୍କ ଭଗବତ୍ତାକୁ ନିର୍ଣ୍ଣୟ କରିବେ, ଭଗବାନ ତାର ଉତ୍ତର ଦେବେ, ଏସବୁ କଥା ରହିଛି। ଆମର ସମୟ ହେଇଯାଇଛି, ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା ଆମେ ଯେଉଁ କଥା ସବୁ କହିଲେ କିଛି ବୁଝିଲା ନା ନାହିଁ, ଆମର କିଛି ଭୁଲ ରହିଛି କି କ'ଣ ସଂଶୋଧନ କରିପାରିବେ, ବା କିଛି ସନ୍ଦେହ ରହିଛି, ବା କିଛି ପ୍ରଶ୍ନ ରହିଛି, ବା କିଛି ଅଧିକ କିଛି କହିବା ପାଇଁ ଚାହାନ୍ତି ଆପଣ ଟିପ୍ପଣୀ ଦେଇପାରନ୍ତି। ସମୟ ହେଇଯାଇଛି କିଛି କଥା କ୍ୱେଶ୍ଚିନ୍ ଆନ୍ସର କରିବା। ଅଧାଶକ୍ତି ନେଇଯିବ, ହଁ, ଆଉ ତା ସହିତ କିଏ ଯୁଦ୍ଧ କରିବ, ଯିଏ ସମାନ ସମକ୍ଷ ହେଲେ ମଧ୍ୟ ତାର ତ ଅଧା ସେ ପଳେଇବ, ସେଥିପାଇଁ ଭଗବାନ ତାଙ୍କୁ ସିଧାସଳଖ ଯୁଦ୍ଧ ନ କରି ଭଗବାନ ନେଇଗଲେ। ତାପରେ ଇଏ ମଧ୍ୟ ଲୀଳାଟି ରହିଛି, ମୁଚୁକୁନ୍ଦ ଇଏ ଶୟନ କରିଥିଲେ, ମୁଚୁକୁନ୍ଦ ନିଦ୍ରା ଭଙ୍ଗ ହବ, ଯେଉଁ ନିଦ୍ରା ଶୋଇ ଶୋଇକି ଜଣେ ଭଗବାନ ପ୍ରାପ୍ତ ହେଉଛନ୍ତି, ଏଇଟା ହେଉଛି ତାର ଉଦାହରଣ। ଯେଉଁ ରହିଛି ସୁକଂ ଶୟାନେ ନୀଳ ଏ ନିଜେ ପି ନାମାନି ବିଷ୍ଣୁ ପ୍ରବଦନ୍ତି ମତ୍ୟା ତେ ନିଶ୍ଚିତ ତନ୍ମୟତାଂ ବ୍ରଜନ୍ତି ଗୋବିନ୍ଦ ଦାମୋଦର ମାଧବେ। ଭଗବାନଙ୍କୁ ଶୟନ କରିଥିଲେ ସେ ସୁଖଂ ଶୟାନେ, ଗୋପାରେ ଶୟନ କରିଥିଲେ, କିନ୍ତୁ ଭଗବାନ ତାଙ୍କୁ ଦର୍ଶନ ଦେଲେ, ଭଗବାନ ସେ ଭକ୍ତ ଥିଲେ, ତେଣୁ ଭଗବାନ କହିବେ ଆ ପରେ କହିବେ, ସେ ପରେ ଆଉ ଥରେ ଜନ୍ମ ନେବେ। କୁହାଯାଏ ସେ ହେଉଛନ୍ତି ଆମର ଯେଉଁ ରହିଛନ୍ତି ଗୁଜୁରାଟର ନରସିଂହ ମେହେଟା, ସେ ନରସିଂହ ମେହେଟା ରୂପରେ ଆସିଥିଲେ, ତାପରେ ସେ ଭଗବାନ ପ୍ରାପ୍ତ ହେଲେ କୁହାଯାଏ। ହଁ, ଭଗବାନ କେମିତି ତାଙ୍କୁ ଦେଲେ, ଏପରି ବ୍ୟବସ୍ଥା ହେଇଛି। ମାଧବ ବି ତାଙ୍କୁ ଚିନ୍ତା କରିଥିଲା ଯେ ଦେଖିବେ ବି ଆପଣ ପଚାରିବେ, ଜାଣିଥିଲି ମୋର ସମୟ ହେଲାନି, ତାଙ୍କର ଅଛି ନବମସ୍କନ୍ଧ, ସେଟା ବର୍ଣ୍ଣନା କରାଯାଇଛି। ଏ ଯେଉଁ ବଂଶ ବର୍ଣ୍ଣନାରେ ସେ ଯାଇଥିଲେ, ତାଙ୍କର ସେ ଜଳଟାକୁ ସେ ପାନ କରିଦେଇଥିବାରୁ, ଆଉ ସେ ତାଙ୍କର ଏଇ ଯେଉଁ ମାନ୍ଧାତା ତାଙ୍କ ପିତାଙ୍କ ଗର୍ଭରେ ଆସିଲେ, ବା ଗର୍ଭ ତ ନାହିଁ, ଗର୍ଭରେ ଆସିବେ ଯାହା ହଉ ସେ ପେଟ ଭିତରେ ରହିଲେ, ତେଣୁ ସେ କୁଖିକୁ ଭେଦ କରିକି ସେ ଆସିଲେ। ମୁଁ କହିବି ସେଇଟା, ତାଙ୍କ ନାଁଟା ମୁଁ ଭୁଲି ଯାଇଛି, ଆଉ କିଏ ଯଦି ମନେ ରଖିଥିବେ କହିପାରନ୍ତି। ରାଜା ଥିଲେ, ତାଙ୍କର ପୁତ୍ର ସନ୍ତାନ ହେଉନଥିଲା, ସେଥିପାଇଁ ସେ ଯାଇକିରି ପୁତ୍ର ପ୍ରାପ୍ତି ଯଜ୍ଞ ଗୋଟେ କରିଥିଲେ। ସେ ଯଜ୍ଞ କରୁଥିଲା ବେଳେ ସେ ଜଳଟି ଯଜ୍ଞ ମନ୍ତୃପ୍ତ ହେଇ ଜଳ ଥିଲା, ଯେଉଁଟାକୁ ତାଙ୍କର ପତ୍ନୀ ପିଇବା କଥା, କିନ୍ତୁ ତାଙ୍କୁ ବହୁତ ତୃଷା ହେଲା, ଶୋଷ ହେଲା, ସେଇଟା ପିଇଦେଲେ ସେ, ତେଣୁ ତାଙ୍କର ପେଟରେ ଆସିଗଲେ ସନ୍ତାନ ଜାତ ହେଲେ। ଇଏ ମାନ୍ଧାତା ଏଇଭଳି ଭାବରେ ଜନ୍ମ ହେଇଛନ୍ତି। ତାଙ୍କୁ ପ୍ରଥମେ ଇନ୍ଦ୍ରଦେବ ତାଙ୍କୁ ସବୁ ତାଙ୍କର ଯେଉଁ ତର୍ଜନୀ ଅଙ୍ଗୁଠି ରହିଛି, ଅମୃତ ରହିଛି, ସେ ଅମୃତକୁ ପ୍ରଦାନ କରିଥିଲେ, ତେଣୁ ତାଙ୍କ ନାମ ହେଇଥିଲା ମାନ୍ଧାତା ବୋଲି କୁହାଯାଏ। ତାଙ୍କର 50ଟି କନ୍ୟା ଥିଲେ, ଯାହାକୁ ସୌବରୀମାନେ ବିବାହ କରିଛନ୍ତି, ଏବଂ ଏଇ ପୁତ୍ର ହେଉଛନ୍ତି ତାଙ୍କର ମୁଚୁକୁନ୍ଦ। ଏସବୁ ଲୀଳା ରହିଛି, ପୁତ୍ର ମୁଚୁକୁନ୍ଦ କଥା କୁହାଯାଇଛି, ତ ମୁଚୁକୁନ୍ଦ ତାଙ୍କ ପୁତ୍ର। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟ ଗୋଟ ପ୍ରମାନନ୍ଦୀ ଜୟ ଶ୍ରୀ ପ୍ରଭୁପାଦ।
ବାହାର ଲୋକ ଆଗରୁ କାଳ୍ପନିକ ବୋଲି
କହିବେ, ଜୀବନ ଅମର ମାଗିଥିଲା ପୃଥିବୀ ନାଇଁ
ଆଜ୍ଞା,
ମରିବନି କେବେ, ଇଏ ହିରଣ୍ୟକଶିପୁ ଯେମିତି ଚାଲିଥିଲା।
ହଁ, ତା ମୁଁ ସେ ଭଲରେ ଜାଣିଥିଲି, ଏତିକି ଜାଣିଥିଲି ଯେ ସିଏ ତାଙ୍କ ସହିତ ଯିଏ ଯୁଦ୍ଧ କରିବ ତାର ଅଧା ସିଏ ନେଇଯିବେ,